ॐ नमो भगवते वासुदेवाय। ଶ୍ରୀମଦ୍ଭାଗବତମ୍ ଦଶମ ସ୍କନ୍ଧ ଚତୁରିଶତମ ଅଧ୍ୟାୟ ରାମାୟଣ ଶ୍ରବଣ କରୁଥିଲେ। ଭଗବାନଙ୍କର ପାଦସ୍ପର୍ଶରେ ସୁଦର୍ଶନ ବିଦ୍ୟାଧର ରୂପ ଧାରଣ କରିଛନ୍ତି, ତାଙ୍କର ପୂର୍ବ ରୂପ ଧାରଣ କରିଛନ୍ତି। ସର୍ପରୂପରୁ ପରିବର୍ତ୍ତିତ ହେଲା ପରେ ବା ନିଜ ରୂପ ଧାରଣ କଲା ପରେ ଭଗବାନ ବ୍ରାହ୍ମଣମାନଙ୍କର ମହିମା, ବ୍ରାହ୍ମଣମାନଙ୍କୁ ଅବମାନନା କଲେ, ବ୍ରାହ୍ମଣମାନଙ୍କର ଚରଣରେ, ସାଧୁ ବ୍ରାହ୍ମଣଙ୍କ ଚରଣରେ ଅପରାଧ କଲେ, ଯାହାକୁ ଅକ୍ଷମଣୀୟ ଅପରାଧ କୁହାଯାଏ। ଜୀବର ଦୋଷ କିଛି ରହିଛି ଆଉ ଗୁଣ ବି କିଛି ରହିଛି। ଯେଉଁମାନେ ଗୁଣଗ୍ରାହୀ ହେବେ ସେମାନେ ଭକ୍ତିରେ ପ୍ରଗତି କରିପାରିବେ। ଏଠି ଦୋଷଗ୍ରାହୀ ଲୋକଙ୍କର ସ୍ଥାନ ନୁହେଁ। ଯେଉଁମାନେ ସବୁବେଳେ ଦୋଷ ଦେଖନ୍ତି ଅନ୍ୟର ଦୋଷ ଦେଖିବା, ଗତକାଲି ଆମେ ଶୁଣୁଥିଲେ ଯେଭଳି ଅସତ୍ ଅସାଧୁ ଅସାଧୁତର ଅସାଧୁତମ ଅତି ଅସାଧୁତମ ଅସାଧୁ ଯେଉଁ ଶବ୍ଦଟା ଆରମ୍ଭ ହେଉଛି, ସେ ଆଉ ଗୁଣ ଦୋଷ ପ୍ରଥମେ ଦେଖୁଛି, କିନ୍ତୁ ଦୋଷଟା ଯେଉଁ ଗୁଣ ଦୋଷ ତାକୁ ଗୁଣ ଆଉ ଦର୍ଶନ ଟୋଟାଲ ହଉନି, ସେ ଗୁଣର ଦୋଷଟାକୁ ପ୍ରଥମେ ଦେଖୁଛି। ପ୍ରଥମେ ଅସାଧୁ ଶବ୍ଦ ଯେଉଁଟା ଆରମ୍ଭ ହେଇଛି ସେ ଗୁଣର ଦୋଷଟାକୁ ଦେଖୁଛି, ସେ ଅସାଧୁ ହେଇଗଲେ। ତାର ଦୋଷ ଏମିତି ନାହିଁ ଯେ ଗୁଣ ଦର୍ଶନ ହଉନି, କିନ୍ତୁ ଗୁଣଟା ଦୋଷ ରୂପରେ ଦର୍ଶନ ହଉଛି। ତାପରେ ସେ ଅସାଧୁ ସ୍ତରକୁ, ତା ଦ୍ୱିତୀୟ ସ୍ତରକୁ ପଳେଇ ଆସୁଛି। ଆମେ ଯଦି ଭଜନ ଠିକସେ ନ କରିବା, ସେବା ସଙ୍ଗରେ ସେଭଳି ସଙ୍ଗରେ ନ ରହିବା, ସେବା ଠିକସେ ନ କରିବା, ଆଚାର୍ଯ୍ୟମାନଙ୍କର ନିୟମ ପାଳନ ନ କରିବା, ଆମର ଏଇ ତଳକୁ ତଳକୁ ଆମେ ପଳେଇବା। ଏ ତଳକୁ ଯିବା, ସେଠି ଉପରକୁ ଉଠିବା। ଦୋଷ ଗୁଣ ଉଭୟ ଦର୍ଶନ ହେଉଛି, କିନ୍ତୁ ଗୁଣ ଦର୍ଶନ କରିବାର ବା ଗୁଣ ଗ୍ରହଣ କରିବାର କ୍ଷମତାଟା ଆମର ନଷ୍ଟ ହେଇଯାଇଛି। ସେଥିପାଇଁ ସେ ଅସାଧୁ ବୋଲି ତାଙ୍କୁ କୁହା ହେଲା। ଅସାଧୁ କାହିଁକି ହେଲା ନା, ଗୁଣ ଦୋଷ ଭିତରେ ସେ ଗୁଣରୁ ଦୋଷଟାକୁ ଦେଖୁଛି। ଆଉ ତାପରେ କ'ଣ ଅବସ୍ଥା ତାର ଆସିଯିବ, ସେକେଣ୍ଡ ଷ୍ଟେପ୍ ପଳେଇ ଆସିବ, ଅସାଧୁ ତର ସେ ହେଇଯିବ। ଆଉ ଟୋଟାଲ ଗୁଣ ଦର୍ଶନ କରିବନି, କେବଳ ଦୋଷ ଦର୍ଶନ କରିବ, କେବଳ ତାର ଦୋଷ ଦେଖା ହବ, ତାର ଗୁଣ କେବେ ଦର୍ଶନ ହବନି। ଆଉ ତୃତୀୟ ପୁଣି ତା ସିଏ ଅସାଧୁ ତମ ମାନେ ଅଳ୍ପ ଗୁଣ, ଫଲ୍ଗୁଣ ବି ଦୋଷାନ ବହୁଳି କରିଷ୍ଣବ, ସେ ଛୋଟ ଦୋଷକୁ ଦେଖିକି ବହୁତ କରିବ। କି ଦୋଷ କିଛି ନଥିବ, ଟିକେ କ'ଣ ଦେଖିଦେଲା ନା ସେ ହାଲା ଗୋଲା ପୁରା ଆରମ୍ଭ କରିଦେବ। ଏ କଳିଯୁଗରେ ଏଇଟା ହେଉଛି କାମ। ଏଥିପାଇଁ ଲୋକମାନେ ଧାର୍ମିକ, ପ୍ରକୃତ ଧର୍ମ ଧାର୍ମିକ ହବା ବହୁତ କଷ୍ଟ କଳିଯୁଗରେ। କାହିଁକି ନା କଳିର ସାଧାରଣ ଲୋକମାନେ ଯେଉଁ ରହିଛନ୍ତି, ପ୍ରାୟତଃ ରାଜସିକ ତାମସିକ ସେମାନଙ୍କର ଦୋଷଟା ବେଶୀ। ସେ ଭକ୍ତ ହେଲେ ବି ତା ଦୋଷ ବାହାରି, କାରଣ ପ୍ରାୟତଃ ସବୁ ରାଜସିକ ତାମସିକ, ଏ ବ୍ୟାକଗ୍ରାଉଣ୍ଡ ମାନେ ଆସିଛି, ଦୋଷଟା ଆସିବ। ଆଉ ପ୍ରଗତିଟା କରିବା ଏଥିପାଇଁ ବହୁତ କଷ୍ଟ ହେଇଯାଏ। ଅନ୍ୟ ଅଲଗା ଯୁଗ ନାହିଁ, କଳିଯୁଗର ପ୍ରାରମ୍ଭରେ ଆମେମାନେ ଯାହା ସବୁ ଦେଖିଥିଲୁ, ଗୋଟେ ପରିବାର ଜୀବନରେ, ଗୋଟେ ଶିକ୍ଷକମାନଙ୍କ ନିକଟରେ, ଗୁରୁଜନମାନଙ୍କ ନିକଟରେ, ଗ୍ରାମରେ, ଯାହା ସବୁ ଦେଖିଥିଲୁ, ବର୍ତ୍ତମାନ କିଛି ନାହିଁ। 25 ବର୍ଷ ଭିତରେ, କାରଣ ବହୁତ ସ୍କୁଟିନାଇଜ୍ କରି ମୁଁ ସବୁ ଦେଖୁଛି, କିଛି ନାହିଁ। ଆମେ ଯେତେବେଳେ ଜଏନ୍ କରୁଥିଲୁ ମଠ ମନ୍ଦିର, 8 ଜିନିଷ ନଷ୍ଟ ହେଇକି ଯିବ। ତତଶ୍ଚ ଅନୁଦିନମ ଧନମ ସତ୍ୟମ ଶୌଚମ ଦୟା କ୍ଷମା କାଲୀନ ବୋଲିନା ରାଜନ ନକ୍ଷନ୍ତି ଆୟୁ ଅଲ ସ୍ମୃତି। ଭଗବାନ କହିଦେଉଛନ୍ତି, ଏ ସୁଖଦେବ କହିଦେଲେ, ହେ ରାଜା ସୁତବ ସ୍ୱୟଂ ଦେଶ ଲୋକ, ଏ କଳିଯୁଗରେ ଦୋଷ ଗୁଣ ରହିବ। ଆଉ ଯେତେ ବି ପରମାର୍ଥୀ ଆଗକୁ ଆସିବେ, କାରଣ ଆମେ କାହାର ଦୋଷ ଦେବା, କଳିଯୁଗରେ ସେ ସେଭଳି ଭାବରେ ଜନ୍ମାଉଛନ୍ତି, ଆଚାର୍ଯ୍ୟମାନେ ସବୁ ଜାଣିଛନ୍ତି। କେବଳ ଗୋଟେ ଜୀବର ଉଦ୍ଧାର ବା ତାର ଶୁଦ୍ଧିକରଣ ହବ, ସେଇ ଆଚାର୍ଯ୍ୟଙ୍କର ନିୟମ ଆଉ ହରିନାମଙ୍କୁ ଆଶ୍ରୟ କରିକି ରହିପାରିବ। ନାମାଶ୍ରୟ କଲେ ସବୁ କିଛି ହେଇପାରିବ। ଆଉ ନାମାଶ୍ରୟ କରିବା ପାଇଁ ଏଇ ତାର ବହୁତ ଅଛନ୍ତି, ବହୁତ ଲୋକ ଅଛନ୍ତି, ବହୁତ ନାମ କରନ୍ତି, ସବୁ କିଛି କରନ୍ତି, କ'ଣ କରାଯିବ? ତାଙ୍କର ଯଦି ପୂର୍ବର ସ୍ୱୀକୃତିରେ ନାହିଁ, ସେ ସବୁ ନାମକ୍ଷର ହବ, ତା ବିଶ୍ୱାସ ନାମ ପ୍ରତି ଆସିବନି। ନାମ ପ୍ରଭୁଙ୍କର ବହୁତ ଜିନିଷ ସହିତ ରିଲେସନ ଅଛି। ତୁମେ କହିବି ନା ମୁଁ କେବଳ ନାମ କରିକି ରହିଯିବି, ନାଇଁ ନାଇଁ ନାଇଁ, ପ୍ରଭୁ ପ୍ରସନ୍ନ ହେବେନି। ତୁମେ କାହାର ନାମ କରୁଛ? ନାମ ନାମୀ ଅବିର୍ଣ୍ଣ ନା, କୃଷ୍ଣଙ୍କର ନାମ କରୁଛ ନା ତୁମେ? ତୁମେ ଯେଉଁ ନାମ କରୁଛ ସେ କାହାର? କୃଷ୍ଣଙ୍କର ନା। ଯଦି କୃଷ୍ଣଙ୍କ ପ୍ରତି ତୁମର ଆସକ୍ତି ନେବା, ଭଗବାନଙ୍କ ସେବା ତୁମେ କରୁନ, ତାଙ୍କର ସୁଖ ପାଇଁ କିଛି କରୁନ, ତୁମେ ନାମ କଲା ପରେ କାହାକୁ ଆସିକି ପ୍ରାର୍ଥନା କରିବ ମୋତେ କୁହ? ତୁମେ ନାମ କରିବ ଆସିକି ପ୍ରାର୍ଥନା କାହାକୁ କରିବ? ଭଗବାନଙ୍କୁ ଭଗବାନ ଖାଇଛନ୍ତି କି ନା ତୁମେ ବୁଝିନ? ତୁମର ନାମ କରିବାରେ କ'ଣ ମୂଲ୍ୟ ଅଛି? ସେଟା ସବୁ ନାମାକ୍ଷରର ଯିବ। ସେ ଭଗବାନଙ୍କର ଘର ସେ ଝାଡ଼ୁ ମରା ନଥିବ, ଭଗବାନଙ୍କ ରୋଷେଇ ହେଇନଥିବ, ଭଗବାନଙ୍କର କିଛି ହେଇନଥିବ, ତୁମେ ନାମ କରି ଆସି ପ୍ରଣାମ କରିବ, ମୋତେ କୃପା କର। ସବୁ ରିଲେସନ ରିଲେଟେଡ ଜିନିଷ ଏଗୁଡ଼ା ଆଚାର୍ଯ୍ୟମାନେ ସେଥିପାଇଁ ସବୁ ଜିନିଷକୁ ରଖି, ଯଦିଓ କଳିଯୁଗର ଜୀବ ଗୋସ୍ୱାମୀଙ୍କର ସନ୍ଦର୍ଭରୁ ଆଣି ପ୍ରଭୁପାଦଜୀ ତାଙ୍କ ଚୈତନ୍ୟ ଚନ୍ଦ୍ର ଲେଖିଛନ୍ତି, କଳିଯୁଗରେ ସବୁ ଅର୍ଚ୍ଚନ କିଛି ସବୁ ନାମରେ ମିଳିଯିବ, କିନ୍ତୁ ନାମ ନାମି ଅଭିର୍ଣ୍ଣବାନ ସେଭଳି ସ୍ୱୀକୃତିବାନ ଜୀବ ନାହାନ୍ତି, ଆଉ ଦୂରାଚାର ପ୍ରାୟ ପ୍ରାୟ ଦୂରାଚାର ହେଇଯିବେ। ସେଥିପାଇଁ ନାରଦ ଆଦି ଋଷିମାନେ ପଞ୍ଚରାତ୍ର ମାର୍ଗରେ ଆମର ଏ ଅର୍ଚ୍ଚନ ପଦ୍ଧତିଟାକୁ ପୁରେଇଲେ। ଅର୍ଚ୍ଚନର କାରଣ ସମ୍ବନ୍ଧର ତ ନାହିଁ, ଆଉ ସମ୍ବନ୍ଧ ଅର୍ଚ୍ଚନ ଦ୍ୱାରା ସମ୍ବନ୍ଧ ଆସିବ ନହେଲେ ସମ୍ବନ୍ଧ ଆସିବନି, ଆଉ ବିଘ୍ନ ନ ରଖିଲେ ନାମ। ଏଇ ମୁଁ ଦେଖିଛି ସେ ଯେଉଁ ଗଞ୍ଜାମର ଗୋଟେ ଗଞ୍ଜାମ ସେ ବୁଗୁଡ଼ା ଗଲା, ହଁ ସେ ବାଟେ ମୁଁ ଜାଣେ, ସେ ଯେଉଁ ନୟାଗଡ଼, ନୟାଗଡ଼ ପାର ହେଲା ପରେ ସେ ସେ ରାସ୍ତାରେ ଗୋଟେ ଅଷ୍ଟପରି କୀର୍ତ୍ତନ ହୁଏ। ଏ ସେ କ'ଣ ଚବିଶ ଘଣ୍ଟା କୀର୍ତ୍ତନ ଚାଲିଛି ତାଙ୍କର, ଦିନ ରାତି ସେଟା କ'ଣ କୁହନ୍ତି, ଅଖଣ୍ଡ ସବୁ ଅଖଣ୍ଡ କୀର୍ତ୍ତନ ପୁରୀରେ ଦେଖ କେତେ ଜାଗାରେ ଲୋକଙ୍କର ଅଖଣ୍ଡ, ଆରେ ବହୁତ ବଡ଼ ଜିନିଷ ନାମ ହେଉଛି। କ'ଣ ସେ ଲୋକ କ'ଣ କରୁଥିବେ, ସେ ଗାଁରେ ବସିଲେ ତାର ଜଣେ ଢବ ଢବ କହିବ, କାରଣ ତାର ଅଖଣ୍ଡ କୀର୍ତ୍ତନ ତାର ବଜେଇବା କଥା କରିବା କଥା, ତାର ତା ପାଳି କରିନଥିବ ଘଣ୍ଟାକୁ କେମିତି ଟାଇମ ହେଲା ତାର ପଳେଇଯିବ, ସେ ଗୁଡ଼ୁକା ଖାଇ କେତେ ଗୁଡ଼ୁକା ନଥିବ, ଦୁଗୁତା ଖାଇବେ ପାନ ଖାଇବେ, ଏ ସମ୍ମତଟା ନାହିଁ, ଆଉ ଖାଲି ପେଟ ପୋଷିବା ନାହିଁ ନାମ କରିବା କଥା, ଏଇଟା ଗୋଟେ ଗହିରିତ କାମ। ଜଣେ ବଞ୍ଚିବା ପାଇଁ କେବଳ ନାମ ଆଶ୍ରୟ କରିବ, ଭକ୍ତି ଆଶ୍ରୟ କରିବ, ହବନି ତାର ଭକ୍ତି ହବନି, କ'ଣ ବଞ୍ଚିଯିବା କମ ସେ କମ, ଆରେ ବଞ୍ଚିବା ଇଏଟା କ'ଣ ବଞ୍ଚିବାର ଜିନିଷ, ଆଉ ଖଟି ଖାଇ ତ ବଞ୍ଚିବ ନାଇଁ ଇଏ ଆମେ ବା କୃଷ୍ଣଙ୍କୁ ପାଇବା ପାଇଁ ଆସିଛେ। ନାମ ପ୍ରଭୁଙ୍କ ସହିତ ସବୁ ଜିନିଷ ସମ୍ପର୍କ ରହିଛି, ସେବା ନ କଲେ ବି ହବନି। ଆଚ୍ଛା ଯେ ନାମ ତୁମକୁ ଦେଇଛନ୍ତି, ଯେଉଁ ଆଚାର୍ଯ୍ୟମାନେ ନାମ ଆଣିଛନ୍ତି, ଯେଉଁ ନାମ ଗୁରୁ ପରମ୍ପରାରେ ଆସିଛନ୍ତି, ତାଙ୍କ ପାଇଁ ତ କିଛି କର୍ତ୍ତବ୍ୟ ଅଛି, ସମସ୍ତଙ୍କ ପାଇଁ କିଛି କର୍ତ୍ତବ୍ୟ ଅଛି ନା? ଆଉ ତୁମର ଯଦି ପିତାମାତା ପାଇଁ ତୁମକୁ ଜନ୍ମ ଦେଇଛନ୍ତି, ତୁମେ ତାଙ୍କୁ କର୍ତ୍ତବ୍ୟ ବୋଲି ଜ୍ଞାନ କରୁଛ, ତୁମେ ଜୀବନରୁ ଉଦ୍ଧାର ପାଇବ, ଏ ସଂସାର ଉଦ୍ଧାର ପାଇକି ଯିବ, ଯିଏ ଆସିଛନ୍ତି ଯିଏ ଆଣିଛନ୍ତି ତାଙ୍କ ପାଇଁ କିଛି କର୍ତ୍ତବ୍ୟ ଆମର ନାହିଁ, ଗୁରୁଙ୍କ ପାଇଁ କିଛି କର୍ତ୍ତବ୍ୟ ନାହିଁ, ଗୁରୁଙ୍କୁ ପ୍ରସନ୍ନ କରିବାର ନାମ ବି ହବନି, ଭଗବାନଙ୍କ ସେବା ନ କରିବାର ନାମ, ନାମ ସମସ୍ତେ କନେକ୍ଟେଡ ହେଇକି ରହିଛି। ସେଥିପାଇଁ ଆଚାର୍ଯ୍ୟମାନେ ସବୁ ଜିନିଷକୁ ଦେଇଛନ୍ତି, ଏମିତି ନାମ ହବନି। ଏ କଥାରେ ପଡ଼ିଥିଲା ଏଇ ସବୁ ନିୟମକୁ ଆମେ ଯଦି ପାଳନ କରିବା ଗମ୍ଭୀରତାର ସହିତ, ବହୁବାର ପ୍ରାର୍ଥନା କରିବା, ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ପ୍ରାର୍ଥନା କରିବା, ତାହେଲେ ଠିକ ସେ ନାମ କରିବା, ଆମେ ଆଉ ତଳକୁ ଯିବାନି। ଆମେ ଯଦି ଆମେ ନିରପେକ୍ଷ ଭାବରେ ଦେଖିବା, ଆମେ ଭକ୍ତ ହେବା ପୂର୍ବରୁ ଆମର ଯେଉଁ ସରଳତା ଥିଲା, ଯେଉଁ ବିଶ୍ୱାସ ଥିଲା, ଯେଉଁ ଦୃଷ୍ଟି ଥିଲା, ଭକ୍ତ ହେଇଗଲା ପରେ ସେ ଦୃଷ୍ଟି ଆଉ ନାହିଁ, ବିଶେଷ କିଛି ଲାଭ ହେଇନି। ଯଦି ହିସାବ କରି ଦେଖାଯିବ ଲାଭ ଏତିକି ହେଇଛି, ଆମେ ଗୋଟେ ଟ୍ରାକ୍ ଉପରକୁ ପଳେଇ ଆସିଛି, କିନ୍ତୁ ଯେମିତି ପଳେଇ ଆସିଲ କ'ଣ ତୁମେ ଗୋଟେ ରେଲୱେ ଲାଇନ୍ ଉପରେ ପଳେଇ ଆସିଲ, ବିଶେଷ କିଛି ଲାଭ ହେଇନି, ବିଶେଷ କିଛି ଲାଭ ହେଇନି ମାନେ ବିଶେଷ କିଛି ଲାଭ ହବନି ମାନେ, ଆମେ ଯଦି ଏଇଭଳି ଭାବରେ ଚାଲିବା ତାହେଲେ ଯେମିତି ବହୁତ 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 ବାଟ ଯିବାର ଅଛି, ତୁମେ ଧୀରେ ଚାଲିଛ, ତାହେଲେ କ'ଣ ହବ, ବହୁତ ବହୁତ ଦିନ ବହୁତ ସମୟ ଲାଗିବ ପହଞ୍ଚିବା ପାଇଁ, ବହୁତ ସମୟ ଲାଗିବ, ସେଟା କ୍ଷତି ତ ଏଥିରେ କୌଣସି କ୍ଷତି ନାହିଁ ଏଥିରେ, କିନ୍ତୁ ଲାଭ ବି ହବନି, ଗାଡ଼ି ଅଟକିଯିବ। ଆମେ ଆମର ଯଦି ଗୁଣର ତ ବିକଶିତ ହଉନି, ଗୋଟେ ଶରଣାଗତ ବଢ଼ୁନି, ସମର୍ପଣ ବଢ଼ୁନି, ଦୃଷ୍ଟି ଅଲଗା ହେଇଗଲାଣି, ଭାବନା ଅଲଗା ହେଇଗଲାଣି, ଏଇଟା ଯଦି ଏଇ ଭାବନା ଗୁଡ଼ା କର୍ମୀ ଥିଲାବେଳେ ଆମର ଯେଉଁ ଭାବନା ଥିଲା, ଯେଉଁ ଯେଉଁ ଗୁଣ ଗୁଡ଼ିକ ଥିଲା, ଯେଉଁ ଭାବନା ଥିଲା, ବର୍ତ୍ତମାନ ଭକ୍ତ ହେଲା ପରେ ବି ଆମେ ନିଜକୁ ନିଜେ ବିଶ୍ୱାସ କରିପାରୁନି, ମୁଁ ଜଣେ ଭକ୍ତ ବୋଲି, ମୁଁ ବଞ୍ଚିପାରିବି ବୋଲି, ତାହେଲେ ଆମେ ଆମକୁ ଭଗବାନ କ'ଣ ସହାୟତା କରିବେ? ଯଦି ଜଣେ ଭକ୍ତ ବିଶ୍ୱାସ କରୁନି ମୁଁ ଭକ୍ତ ହେଇଛି, ତାକୁ ଭଗବାନ କ'ଣ ସହାୟତା କରିବେ ମୋତେ କୁହ? ଭଗବାନ କହୁଛି ଇଏ ତ ନିଜେ ନିଜକୁ ନିଜେ ବିଶ୍ୱାସ ବି କରୁନି, ତାର ବିଶ୍ୱାସ କାହିଁକି ଆସିବନି? ତାର ଏଇ ଯେଉଁ ଗୁଣ ଗୁଡ଼ାକ ଥିଲା ସବୁ ନଷ୍ଟ ହେଇଯାଉଛି, ନଷ୍ଟ ହେବାର ଗୋଟେ ପ୍ରାଇମ୍ ଫ୍ୟାକ୍ଟର, ଯେଉଁ ମୁଖ୍ୟ ଜିନିଷ ହେଲା ଅପରାଧ, ବୈଷ୍ଣବ ଅପରାଧ, ବୈଷ୍ଣବ ଅପରାଧ ଛାଡ଼, ସବୁବେଳେ ଯେକୌଣସି ଜୀବକୁ କଷ୍ଟ ଦେବା, ତାକୁ ଦର୍ଶନ, ତାକୁ ଗୋଟେ ଘୃଣ୍ୟ ଦୃଷ୍ଟିରେ ଦେଖିବା, ଅନ୍ୟ ବିଷୟରେ ଆଲୋଚନା କରିବା, ସମାଲୋଚନା କରିବା, ସବୁଠୁ ସେ ଯେମିତି ଚକ୍ରପାଦ ଲେଖିଛନ୍ତି ନା ତାଙ୍କ ଟୀକାରେ, ତାଙ୍କ ଗୁରୁଙ୍କର ଗୁରୁଙ୍କର ସେ କମେଣ୍ଟରେ ତାଙ୍କର ଲେଖିଛନ୍ତି, ଗୁରୁଦେବ ଏମିତି ଥିଲେ ଲୋକନାଥ, ସେ ନିନ୍ଦା ଶବ୍ଦ କେବେ ମୋ ଗୁରୁ ଗୁରୁଙ୍କ ମୁଖରୁ ମୁଁ ଶୁଣିନି। ଅନ୍ୟର ନିନ୍ଦା ଶବ୍ଦଟା ସେଥିପାଇଁ ଭାଗତରେ ବାରମ୍ବାର ଲେଖା ଅନିନ୍ଦୁକ ହେଇଆ ଯେ ସକୃତ କୃଷ୍ଣ ନାମ ବୋଲେ, ଅନିନ୍ଦୁକ ହେଇକି ଯିଏ କୃଷ୍ଣ ନାମ କରିବ, ସତ୍ୟ 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 ମୁଇଁ ଉଦ୍ଧାର ବି ହେଲେ, ସେ ଲୋକକୁ ଉଦ୍ଧାର କରିବାକୁ ମୋତେ କଷ୍ଟ ଲାଗିବନି। କାରଣ ଅପରାଧରେ ହେଇଗଲେ ଚକ୍ରପାତ ଲେଖୁଛନ୍ତି ନା ତାଙ୍କ ଟିକାରେ ଦେବସ୍ତୁତିରେ, ତୃତୀୟ ସ୍କନ୍ଦର ଦେବସ୍ତୁତିରେ ଲେଖୁଛନ୍ତି ସେ କଥା, ଯେ ବି ଅସତ୍ପ୍ରତି ବି ସେଥିରେ ସେ ଶ୍ଳୋକରେ ଲେଖୁଛନ୍ତି। ଅପରାଧ ହେଇଗଲା ମାନେ ସାପରାଧୀ ଯିଏ ଯାର ଅପରାଧ ରହୁଛି ସେ ସାଧୁସଙ୍ଗ କଲେ ବି ଫଳ ପାଇପାରିବେନି, ସାଧୁ କୃପା ପାଇପାରିବେନି, କୃପାଟା ତାପରେ ବର୍ଷଣ ହବନି। ସେ ଆଚାର୍ଯ୍ୟମାନେ ସେ ଲେଖିଦେଇଛନ୍ତି ଆଉ, ତୁମେ ଶ୍ରବଣ କୀର୍ତ୍ତନ କର, ସାଧୁସଙ୍ଗ କର, ଭାଗବତ ପଢ଼, ଯାହା ବି କର, କାରଣ ତୁମର ଅପରାଧ ହେଉଛି, କେବେ ହବନି। ନିରପରାଧୀ ସତ୍ସଙ୍ଗେ ନଏବହ, ନିରପରାଧୀକୁ ବିଶେଷ କିଛି କରିବାକୁ ପଡ଼େ ନା, କେବଳ ସାଧୁସଙ୍ଗ କଲା ମାତ୍ରେ ତାକୁ କୃପା ପଳେଇଯିବ, କାରଣ ସେ ଅପରାଧଟା କରୁନି, ତା ଚିତ୍ରଟା ସରଳ ଅଛି। ଯେ ସାପରାଧୀ ହେଲା ଅପରାଧଟା ହେଇଯିବ, ଆମେ ଗୋଷ୍ଠୀ ଆନନ୍ଦରେ ରହୁଛେ, ସଂସ୍କାର ବି କମ୍ ଅଛି, ବିଭିନ୍ନ ଭକ୍ତମାନଙ୍କ ମେଳରେ ବି ରହୁଛେ, ତାହେଲେ ଅପରାଧୀ କ'ଣ ପୁଣି ତାର ଉଦ୍ଧାର ଉପାୟ କ'ଣ? ଯେ ସତର୍କ ହେଇକି ଜ୍ଞାତରେ ଅପରାଧ କରୁଛି ତାର ଦଶା ଅଲଗା, ଯିଏ ଅଜ୍ଞାତରେ ଅପରାଧ କରୁଛି ତାର ଦଶା ଅଲଗା, କିନ୍ତୁ ଯାହା ବି ହଉ ଅପରାଧୀ ସାପରାଧୀ ପାଇଁ ତାକୁ ଜଣେ ସାଧୁ ତାଙ୍କୁ ସଂକଳ୍ପ କରିବ ଯେ ପ୍ରଭୁ ଇଏ ଅପରାଧ କରୁଛି ତାକୁ ଆପଣ କ୍ଷମା କରନ୍ତୁ। ଚକ୍ରବାଦ ଲେଖିଲେ ଯେ ସାଧୁ ତାକୁ ପ୍ରାର୍ଥନା ନ କରେ ତା ପାଇଁ ତାର କେବେ ଭଜନ ହବନି, ସେ କେବେ ବି ଅପରାଧ ମୁକ୍ତ ହୋଇପାରିବନି। ସବୁବେଳେ ଗୋଟିଏ ଜିନିଷକୁ ମନେ ରଖିବା ଦରକାର, ଅନ୍ୟକୁ ଘୃଣ୍ୟ ଦୃଷ୍ଟିରେ ଦେଖିବା, ଅନ୍ୟକୁ ଛୋଟ ବୋଲି ମନେ କରିବା, ଅନ୍ୟକୁ ସମାଲୋଚନା କରିବା, ଏଇଟା ଆମର କାର୍ଯ୍ୟ ନୁହେଁ। କାରଣ ଏଥିରେ ଆଲୋଚନା ସମାଲୋଚନା ଦ୍ୱାରା ଆମର ଗୋଟିଏ ଜିନିଷ ସମୟ ଯାଉଛି, ଯେତିକି ସମୟ ଯାଏ ନା ପ୍ରବୃତ୍ତିଟା ବଢ଼ିଯିବ, ଦୋଷ ଦେଖିବାର ଗୋଟେ ପ୍ରବୃତ୍ତିଟା ଏମିତି ରହିଛି ସେଟା ବଢ଼ିଯିବ, ଦୋଷ ଦେଖିବା ପ୍ରବୃତ୍ତିଟା ବଢ଼ିଗଲା ଆଉ ଗୁଣ ଦର୍ଶନଟା ହବନି। ସେଥିପାଇଁ ଅସାଧୁରେ ଯୋଉ ଆସିଲା, ଅସାଧୁରେ କାଲି ଆମେ ସ୍ପଷ୍ଟ ମୁଁ କହିପାରିଲି, ଅସାଧୁରେ ଅସାଧୁ କଣ କରୁଛି ନା ସାଧୁ ଟୋଟାଲ ଦୋଷ ଆଉ ଗୁଣ ସେଥିରେ ଜାଣିପାରୁଛି, କିନ୍ତୁ ଗୁଣରୁ କଣ ଦେଖୁଛି? ଦୋଷ ଦେଖୁଛି। ସାଧୁ କଣ? ସେ ସାଧୁଟା ବି ଆପ୍ରିସିଏସନ କରାଯାଏ ନା, ସାଧୁ କାଟାଗୋରୀ, ସାଧୁ କଣ ଦୋଷ ଦେଖୁଛି ଗୁଣ ବି ଦେଖୁଛି, କିନ୍ତୁ ସେ ଗ୍ରହଣ କରୁଛି କଣ? ଗୁଣ। କିନ୍ତୁ ସାଧୁ ତର ହେଇଗଲା ପରେ ଆଉ ଦୋଷ ଟୋଟାଲ ତାକୁ ଦେଖାଯିବନି, ସେ କେବଳ କଣ ଦେଖିବ? ଗୁଣ, କେବଳ ଗୁଣ ଏବେ ଗୁଣାନ୍ତି, ସେ ଗୁଣ ଦେଖିବ। ଆଉ ସାଧୁ ତମ ହେଇଗଲା ପରେ ଅଳ୍ପ ଗୁଣଟା ତାକୁ ବହୁତ ବଡ ଲାଗିବ, ଆଉ ଅତି ସାଧୁ ତମ ହେଇଗଲା ପରେ ଗୁଣ ଯୋଉଠି ନଥିବ ବି ତାକୁ ବଡ ଲାଗିବ। ଏଇ ଯୋଉ କାଟାଗୋରିଜ ମାନେ ଆଚାର୍ଯ୍ୟମାନେ ସବୁ କରିଛନ୍ତି, ଏସବୁ ବୈଜ୍ଞାନିକ ଭିତ୍ତିକ ଜିନିଷ, ପରମାର୍ଥର ଏଇଟା ଗୋଟେ ଏମିତି ଆମେ ନୁହେଁ ଯେ କାରଣ କେହି ଜଣେ ଅବିଶ୍ୱାସ କରିଛି, ବହୁତ ଲୋକ ବହୁତ ଭକ୍ତ ବି ଆଜିକାଲି ବହୁତ ଭକ୍ତ ଅବିଶ୍ୱାସ ବି କରୁଛନ୍ତି, କାହିଁକି ସେମାନେ ଏ ଦର୍ଶନ ଗୁଡ଼ିକ ଜାଣିନାହାନ୍ତି, ଦୋଷଟା ଯେ ଆମ ପାଖରେ ରହିଗଲା ଏଇଟାକୁ ସେ ମାନିବା ପାଇଁ ପ୍ରସ୍ତୁତ ମାନେ, ସେ ଭାବନ୍ତି ଗୋଟେ ଉଚ୍ଚ ଦର୍ଶନ ହେଇଗଲେ। ବହୁତ ଭକ୍ତ ଅଛନ୍ତି ସେମାନେ ଆସନ୍ତି, ସେମାନେ ବିଶ୍ୱାସ କରନ୍ତିନି, କି ଦିନ ରୁହନ୍ତି ବା କେଉଁଠି ଦୀକ୍ଷା ନିଅନ୍ତି ବା ପଳେଇଯିବେ ଯାଇ ବୃନ୍ଦାବନ ରହିବେ, କେଉଁଠି ଆମେ ଅଲଗା ସାଧୁମାନଙ୍କର ସଙ୍ଗ କରିବା। ଆରେ ତୁମେ ଯୁଆଡ଼େ ଯାଅ, ତୁମର ପାତ୍ରତାଟା ଯାହା, ତୁମେ ଉଚ୍ଚ ଦର୍ଶନ ଜାଣିଲେ, ଉଚ୍ଚ ସାଧୁଙ୍କର ସଙ୍ଗ କଲେ ତୁମର ପାତ୍ରତା ବଢ଼ିବନି। ଆମ ନିଜ ହେଉଛୁ ଆମେ ସବୁ ସାକ୍ଷୀ, ଆମେ ଦେଖୁଛୁ ଆମର ଗୁରୁଦେବଙ୍କର କେତେ ବଡ଼ ଏଲିଭେଟେଡ୍ ବୈଷ୍ଣବ ଥିଲେ, ଆମେ ତାଙ୍କୁ ଦେଖିଛୁ, ଆମମାନଙ୍କର ଅବସ୍ଥା ବି ଆମେ ନିଜେ ଦେଖୁଛୁ। ଗୁରୁଙ୍କ ସହିତ ଶିଷ୍ୟର କିଛି ସମ୍ପର୍କ ନାହିଁ, ଯଦି ଗୁରୁଙ୍କର ମନୋଭାବ ଶିଷ୍ୟ ନ ବୁଝିପାରିଲା ତାହେଲେ ତାର କ'ଣ ଲାଭ ଅଛି? ତାର ପାତ୍ରତା ଯେମିତି ଥିଲା, ଯୋଉ ପାତ୍ରତା ଥିଲା ତାର ସେ ପାତ୍ରତା ରହିଲା, ଅସୁବିଧା କ'ଣ ଅଛି? ଏମିତି ନାହିଁ ଯେ ତୁମେ ବହୁତ ବଡ଼ ଗୁରୁଙ୍କ ପାଖରେ ଦୀକ୍ଷା ନେଇଗଲେ ଆମର ସବୁକିଛି ପରିବର୍ତ୍ତନ ହେଇଯିବ, ନାହିଁ, ଗୁରୁ କୃପାଟା ସେମିତି ମିଳେନି, ତାଙ୍କ ମନୋଭାବ ନ ବୁଝିଲା ପର୍ଯ୍ୟନ୍ତ ହବନି। ଆଉ ଆମ ପାଖରେ କ'ଣ କମି ରହୁଛି ସେଇଟା ବି ବୁଝିବାକୁ ପଡ଼ିବ। ତେଣୁ କାହା ଦ୍ୱାରା ଆମର କଲ୍ୟାଣ, ଭଗବାନଙ୍କୁ ପ୍ରାର୍ଥନା କର, ଭଗବାନ ତାଙ୍କର ଗୁରୁ ତୁମକୁ ସେଭଳି ସାଧୁ ପଠେଇବେ। ଏସବୁ ପ୍ରାର୍ଥନାର ପଥ, ଗୁରୁ ପାଇଁ ପ୍ରାର୍ଥନାର ପଥ, ଶୋଧନ ପାଇଁ ପ୍ରାର୍ଥନାର ପଥ, ଆଗକୁ ଯିବା ପାଇଁ ପ୍ରାର୍ଥନାର ପଥ, ଏଠି ବିନା ପ୍ରାର୍ଥନାରେ କିଛି ହୁଏ ନା। ଏଠି ତୁମେ ପ୍ରାର୍ଥନା କରିପାରିବ ତ ଭଗବାନଙ୍କୁ, ତୁମେ ଆଗକୁ ଯାଇପାରିବ, କାହିଁ ସେ ଅନ୍ତର ଭିତରେ ବସିଛନ୍ତି। ଏଇଟା ଗୋଟେ ଏମିତି ନାହିଁ ଯେ ତୁମେ ସ୍କୁଲ କଲେଜରେ ପଢ଼ିଲା ବେଳେ ଗୋଟେ କୋର୍ସ କରିକି ତୁମେ ଆଗକୁ ପଳେଇଯିବ, ନାଇଁ ନାଇଁ, ସେସବୁ ମେଟେରିଆଲ ଯୋଜନା ଏଠି କାମ କରିବନି। ଏଇଟା ପ୍ରାର୍ଥନାର ପଥ, ପୁରା ପ୍ରାର୍ଥନାର ପଥ। ଗୁରୁ ପାଇବା ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ, ଗୁରୁ ପ୍ରାପ୍ତ ହେଇଗଲା ପରେ ପୁଣି ଗୁରୁ ସେବା ପାଇଁ ବି ପ୍ରାର୍ଥନା କରିବାକୁ ପଡ଼ିବ, ପୁଣି ନିଜର ଭଜନର ଶିଥିଳତା ଆସୁଛି ତା ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ, ଅପରାଧ ହେଉଛି ତା ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ସବୁବେଳେ ତ ଚାଲିଛି ଆଉ ଆମର ଏଇଟା ପ୍ରାର୍ଥନାର ପଥ ଆଉ। ଜଣଙ୍କର ଯଦି ପ୍ରେୟାର ମୁଡ଼ଟା ଆସୁନି, ପ୍ରାର୍ଥନାର ଭାବନାଟା ଆସୁନି, ତାହେଲେ କ'ଣ ବୁଝିବାକୁ ପଡ଼ିବ? ଅପରାଧର ଗୁରୁ ପାଖରେ ହେଉଛନ୍ତି, ହରି ଗୁରୁ ବୈଷ୍ଣବଙ୍କ ପାଖରେ ଆମର ଅପରାଧଟା ହେଉଛି, ପ୍ରାର୍ଥନାର ଭାବନା ଆସୁ। ତୁମେ ଦେଖିନ ଯେଉଁ ବୁଢ଼ୀମାନେ ସବୁ ଆଜିକାଲି କାହାକୁ ଆଉ ଉଦାହରଣ ଦେବା ପାଇଁ ମୋତେ ଆଶ୍ଚର୍ଯ୍ୟ ଲାଗେ, ଆଜିକାଲି ଲୋକ ବୁଝେଇ ପାରିବେନି। ସବୁ ଗାଁ ଗଣ୍ଡ ଆମେ ସବୁ ଦେଖିଛୁ ବୁଢ଼ୀମାନେ, ଆମେ ନିଜ ମାଆଙ୍କ କଥା ଆମେ ସନ୍ୟାସୀ ଗଲେ ଆମେ କହିବା ଉଚିତ ନୁହେଁ, କିନ୍ତୁ ଆମେ ଦେଖି ଶିଖିଛୁ ବହୁତ ମାଆଙ୍କ ପାଖରୁ, ସବୁ ବହୁତ ଶିଖିଛୁ ଆମେ ତାଙ୍କର ଯୋଉ ଦୟାଭାବ ଆଉ ଠାକୁର ପୂଜା। ରାତି ଦିନ 12ଟା ଗୋଟେ ହେଲେ ବି ଖାଇବେନି, କହିବେ ନାଇଁ 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 ମୁଁ ଠାକୁର ପୂଜା କରିବି। ସେ ବେକରେ ସବୁ ତାଙ୍କର କାନିରେ ସବୁ ବନ୍ଧା ହେଇଥାଏ ଚାବି, କାରଣ ବହୁତ ଟଙ୍କା ପଇସା ଭଲ ମନ୍ଦ ସବୁ ତାଙ୍କ ଚାବି ସବୁବେଳେ ବନ୍ଧା ହେଇଥାଏ, ଆଉ ବେକରେ ଏମିତି ପକେଇବେ କ'ଣ ସେ ଯୋଉ କାନିଟାକୁ ପ୍ରଣାମ କରିବେ 3 ମିନିଟ 5 ମିନିଟ ପ୍ରଣାମଟା କରିବେ, ସେ 3 ମିନିଟ 4 ମିନିଟ ନାହିଁ। ଭଗବାନ ଭଗବାନଙ୍କୁ ଦେଖିଥିବେ, ଆରେ ସେ କ'ଣ ଡାକୁଥିବେ, କ'ଣ କୃଷ୍ଣ ମୋତେ ଉଦ୍ଧାର କରିଦେବି ବୋଲି? କେବେ ନାହିଁ, ସେ ଉଦ୍ଧାର କରିବା ପାଇଁ କେଉଁ ଡାକୁନଥିବେ? ସେ ଡାକୁଥିବେ ମୋ ପିଲା ଛୁଆ ଭଲ ରୁହନ୍ତୁ, ମୋ ପିଲାଙ୍କର ଦେହ ଭଲ ରହୁ, ମୋ ଘରେ ସମସ୍ତେ ଭଲ ରୁହନ୍ତୁ। ଆରେ ସେ ଗୋଟେ କାମନା ପାଇଁ କେତେ ସିରିୟସଲି ଡାକୁଛନ୍ତି, ସେ ପ୍ରାର୍ଥନାର ଭାବ। ଆମର ଆମର ସେ ଆଉ ଆମର କ'ଣ, ତୁ ସେବା କର ଯାହା କର ସବୁବେଳେ ଗୋଟେ ଭଗବାନଙ୍କ ଅନ୍ତର ଭିତରେ, କାରଣ ଆମର ସମସ୍ୟାଟା ଆମେ ଜାଣିପାରୁଛେ ନା, ଆମେ ଯଦି ପ୍ରାର୍ଥନା ନକରିବା ସହାୟତା ଭଗବାନ କେମିତି କରିବେ? ଜୀବନର ସବୁ ପ୍ରକାର ସମସ୍ୟାର ସମାଧାନ ହବ ସେ ଯଦି ଭଗବାନଙ୍କୁ ପ୍ରାର୍ଥନା କରିପାରିବ। ଆଉ ସେ ପ୍ରାର୍ଥନା କେମିତି କରିବାକୁ ପଡ଼ିବ, ଆଉ ପ୍ରାର୍ଥନା କାହା ମାଧ୍ୟମରେ କରିବା? ସେ ପ୍ରଭୁ ନାମଟା ଦେଲେ, ନାମ ମାଧ୍ୟମରେ ପ୍ରାର୍ଥନା କରୁଛେ, ନାମ ପ୍ରଭୁ ଆମର ବଡ଼ ସହାୟକ ନା। ଆଉ ଯେତେବେଳେ ନାମ କରିପାରିଲେ ମାଳାର ସରିଗଲା, ସେ ତାପରେ ବି ମୁଖରେ ନାମ ଚାଲିଥିବ, ପ୍ରାର୍ଥନା ଚାଲିଥିବ, କାରଣ ଅପରାଧର ବୃତ୍ତିଟା ଆମର ଯଦି ବଢ଼ିଯାଉଥିବ। ସାଧୁସଙ୍ଗ କଲେ ବି ଆମେ ବହୁତ ଦିନ ସାଧୁସଙ୍ଗ କଲେ ବି ଯେଉଁ ଲେଖାଲେ ବହୁ ଜନ୍ମ କରେ ଯଦି ଶ୍ରବଣ କୀର୍ତ୍ତନ, ସେଠି ଜନ୍ମ କୁହାହେଲା ନା, ଗୋଟେ ଜନ୍ମ କଥା କ'ଣ ଆମେ ଧରିଦେଉଛେ? ତୁମେ କୁଆଡ଼େ ଯାଅ, କେତେ ବଡ଼ ସାଧୁ ଯା କୁହନ୍ତି, ଯେଉଁମାନେ ଭଗବାନଙ୍କୁ ଦର୍ଶନ କରିବେ ସେଭଳି ସାଧୁଙ୍କ ପାଖକୁ ଯାଅ, ଅପରାଧ ରହିଲେ ତ କୃପା ଆସିବନି, ଆଉ ତୁମେ ତାପରେ କ'ଣ କରିବ? ହବନି, କୃପାଟା କେବେ ବର୍ଷଣ ହବନି ଅପରାଧୀ, ସେଥିପାଇଁ ନିରପରାଧୀ ହବାକୁ ପଡ଼ିବ। ନିରପରାଧୀ ହବା ପାଇଁ ଆମ ପାଖରେ ବହୁତ ସାଧନ, ଆମକୁ ବହୁତ ଯା କୁହନ୍ତି ସାଧନ କରିବାକୁ ପଡ଼ିବ, ନିଜ ସରଳ ଚିତ୍ତ। ନିରପରାଧ ହବା ପାଇଁ କେତେଟା ଫ୍ୟାକ୍ଟର ଏସେନ୍ସିଆଲ, ଗୋଟେ ଅତ୍ୟନ୍ତ ଆବଶ୍ୟକ, ତା ଭିତରେ ଗୋଟେ ସରଳ ଚିତ୍ତ ହବାକୁ ପଡ଼ିବ। ସରଳ ଚିତ୍ତ ମାନେ କେବେ କୁଟ କାପଟ ଆମେ କ'ଣ ସରଳ ନଥିଲେ? ଏସବୁ ତୁମେ ଯେଉଁଭଳି ଭକ୍ତମାନଙ୍କ ସଙ୍ଗେ କରିବ, ତାଙ୍କ ତୁମ ଆଦର୍ତ୍ତା ସ୍ୱଭାବଟା ସେମିତି ହେଇଯିବ। ଗୋଟେ ସମାଲୋଚକ ପାଖରୁ ସବୁବେଳେ ସମାଲୋଚନା ଶୁଣିବ, ଗୋଟେ ନିନ୍ଦୁକ ପାଖରୁ ସବୁବେଳେ ନିନ୍ଦା ଶୁଣିବ, ଗୋଟେ ସନ୍ଧି ପାଖରୁ ସବୁବେଳେ ସନ୍ଦେହ ଶୁଣିବ, କାରଣ ଏଇଟା ସ୍ୱଭାବ ନା, ସ୍ୱଭାବଟା ବଢ଼େ କମେ। ତେଣୁ ଆମକୁ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ଆମକୁ ସରଳ ଚିତ୍ତ ଭକ୍ତଙ୍କର ସଙ୍ଗ ଦେବ, ଆମ ହୃଦୟଟା ନିରପରାଧ ହେବା ପାଇଁ ପ୍ରଥମେ କ'ଣ କ'ଣ ଫ୍ୟାକ୍ଟର? ଗୋଟେ ହେଲା ସରଳତା, ସରଳତାଟା ବହୁତ କାମ ଦିଏ। ସରଳତା ଅର୍ଥ ସାଧୁଗୁରୁଙ୍କ ଉପରେ ବିଶ୍ୱାସ, ନିଜର ଉଦ୍ୟମ ନିଜର ଉପରେ ଏତେ ବିଶ୍ୱାସ ନାହିଁ, ମୁଁ କରୁଛି କିନ୍ତୁ ଭଗବାନଙ୍କ ବିନା ମୋର କିଛି ହେଇପାରିବନି, ଆଉ ସବୁ ଜିନିଷକୁ ଗ୍ରହଣ କରିବା ସରଳତାରେ। ସରଳତା ନ ରହିଲେ ହବନି, ଗୋଟେ ଡୁପ୍ଲିସିୟସ ୱେରେ ଗୋଟେ କୁହନ୍ତିନି କ'ଣ, କନିଂ ଇଂଲିଶରେ କୁହାଯାଏ, କନିଂ ଡିଲିଙ୍ଗସ୍, କନିଂ ବିହେଭିଅର, ଚତୁରତା ଜିନିଷଟା ଭଗବାନଙ୍କୁ ବହୁତ ଘୃଣା ଲାଗେ, ବହୁତ ଘୃଣା ଲାଗେ। ଏତିକି ବ୍ରଜବାସୀମାନଙ୍କର ଚତୁରତା ନାହିଁ, ଯେ ଚତୁରତା ଥାଆନ୍ତା ତାହେଲେ ଲୁଚିକି କ'ଣ ଯାଇକି ମଥୁରାକୁ ଦେଖିକି ପଳେଇ ଆସି ନଥାନ୍ତେ ନା? କୃଷ୍ଣ ଖାଲି ମଥୁରାରେ ବସୁଥିଲେ ଚୁପଚାପ, ଆକୁଆଡ଼େ ଯମୁନା ଆଡ଼କୁ ଆସୁନଥିଲେ, ବୁଲୁନଥିଲେ କି କିଛି କ'ଣ କରିପାରୁନଥିଲେ? ଆଚ୍ଛା, କିଛି ଗୋଟେ ସମ୍ବାଦ ପଠେଇ ପାରିନଥାନ୍ତେ, ଯାହା ଗୋଟେ ଡାକିକି ନେଇ ଆସିବୁ, କାନାଗୁଡ଼ି ପଳେଇ ଆସିବ, ସେ ଯେଉଁ ଅକ୍ର ଘାଟ ବନ୍ଧ ପଳେଇଲେ ଆମେ ଚାଲିବା ଟିକେ ଦେଖି ଦେଇ ଆସିବା? ନାଇଁ, ସେମାନେ ସରଳ ଚିତ୍ତ, କନିଂ ଡିଲିଂ ସେମାନେ ଶିଖିନାହାନ୍ତି, ଯେଉଁ କନିଂ ବିହେଭିଅର ଯେଉଁଟା କୁହାଯାଏ ଚତୁରତା, ଯେଉଁ ଏଇ ଜିନିଷଟା ଏଇଟା ନାହିଁ, ଷ୍ଟ୍ରେଟ୍ ଡିଲିଂସ। କାରଣ ଆମେ ଆମର ପରିଚୟଟା ଆମେ ସମାଜକୁ ଦେଉନେ, ଭଗବାନଙ୍କୁ ଦେଉଛେ, ସାବଧାନ ରହିବା ଦରକାର। ଆମର ବର୍ତ୍ତମାନ ପରିଚୟ ଆମେ ଭଗବାନଙ୍କୁ ଦେବା ପାଇଁ ଆସିଛେ, ସମାଜକୁ ଦେବା ପାଇଁ ଆସିନି। ବୁଝିପାରୁଛେ କି ନାହିଁ? ଯେତେବେଳେ ବାହାରେ ଜଣେ ଦୁନିଆ ରହୁଛି, କ'ଣ କର୍ମୀ ରହୁଛି, କ'ଣ ତାର ପରିଚୟ କ'ଣ? ତା ବାପା, ତାର ମା, ତାର ଦେଶ, ତାର ଗାଁ। ସେ କହିବେନି ମୁଁ ଏଇ ଘର ଛୁଆ, ଏମିତି ଏମିତି, ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ମୋର ବାପା ଏୟା, ତାର ପରିଚୟ, ତାର ବଂଶ ପରମ୍ପରା। ବର୍ତ୍ତମାନ ଆମର ପରିଚୟ ଆମେ ଭଗବାନଙ୍କୁ ଦଉଛେ, ଆମେ ଦାସ ହେଲେ ଭଗବାନଙ୍କୁ ଦଉଛେ, ପ୍ରଭୁ ମୋ ପରିଚୟ ଏୟା। ଆମେ କାହାର ଲୋକ ହେଲେ? ଆମ ଗୋତ୍ରଟା ଚେଞ୍ଜ ହେଇଗଲା, ଆମେ କେହି ଗୋତ୍ରୀ ହେଲେ? ଅଚ୍ୟୁତ ଗୋତ୍ରୀ ହେଇଗଲା। ତେଣୁ ଆମର ବ୍ୟବହାର ଯଦି ଖରାପ ହେଲା, ତାହେଲେ ଆମ ପାଇଁ ବଦନାମ କିଏ ହେବେ? ଭଗବାନ ହେବେ ନା? ଆମେ ବୁଝୁନା, ଗୋଟେ ଆମେ ଛୋଟ ଜିନିଷଟାକୁ ବୁଝୁନେ, ବହୁତ ବଡ ଫିଲୋସଫିଟାକୁ ଆଲୋଚନା କରୁଛେ। ବଡ଼ ଫିଲୋସଫି ତୁମେ ଯାଉନି, ବଡ଼ ଦର୍ଶନକୁ ତୁମେ ବୁଝିବା ପାଇଁ ହେଲେ ତୁମର କିଛି ରହିବା ଦରକାର ମୁଣ୍ଡରେ। ତୁମେ ଆଗକୁ ଏଇ ଫାଉଣ୍ଡେସନ ଦେଇକି ତୁମକୁ ଯିବାକୁ ପଡ଼ିବ। ତୁମେ ବଡ଼ ଦର୍ଶନକୁ, ବହୁତ ବଡ଼ ଦର୍ଶନକୁ ବୁଝିବା ପାଇଁ ଚେଷ୍ଟା କର, ଆଗେ ସରଳ ଜିନିଷ ବୁଝିବା ପାଇଁ ଚେଷ୍ଟା କର। ତୁମେ ଯେଉଁ ପରିବାରକୁ ଆସିଗଲ, ତୁମେ ଯଦି ସେଠି କିଛି ଭୁଲ କାମ କରିବ, ସେଥିପାଇଁ ଦାୟୀ କିଏ ହେବ? ପରିବାର ବଂଶ ପୁରାଟା ଦାୟୀ ହେବେ। ତ ଭଗବାନ ଯଦି ଅପ୍ରସନ୍ନ ହେଇଗଲ, ତୁମେ ତାହେଲେ ଭକ୍ତିଟା କେମିତି ହେବ? ନିରପରାଧ ତୁମେ କେମିତି ହେଇପାରିବ? ବହୁତ ସାବଧାନ ରହିବାକୁ ପଡ଼ିବ। ଗୋଟେ ହେଲା ସରଳତା, ଏ କନିଂ ଡିଲିଂସ, କନିଂ ବିହେଭିଅର, ଏସବୁ ଛାଡ଼ିବାକୁ ପଡ଼ିବ। ତୁମେ ସିଧା ସିଧା ମୁଁ ଏତିକି କରିବି, ଏତିକି କରିପାରିବିନି, ଏଇଟା ଏଇଟା ସବୁ ଏତେ ବୁଲେଇ ବଙ୍କେଇ, ଗୋଟେ ଗୁରୁଦେବ କହନ୍ତି, ଏଇଟା ବୁଲେଇ ବଙ୍କେଇ, ଏଗୁଡ଼ା ସବୁ ଭଲ ଜିନିଷ ନାହିଁ। ଏଥିରେ ଆମର କ'ଣ କରୁଛନ୍ତି ନା, କପଟ ଆଶ୍ରୟ ଥରେ କରିଦେଲା ମାତ୍ରେ କପଟି ଭକ୍ତିନାଥ ଠାକୁର ରାକ୍ଷସୀ ବୋଲି କହିଛନ୍ତି। ଏ କପଟି ରାକ୍ଷସୀ କେବେ ମୋ ହୃଦୟରେ ନ ବସୁନ। ତୁମ କପଟା ତୁମେ ଶିଖିଗଲ, କନିଂ ଡିଲିଂ ଶିଖିଗଲ, ମାନେ ତୁମ ଜୀବନଟାରେ ତୁମେ ନିଜକୁ ନିଜେ ପ୍ରତାରଣା କରିକରି ଚାଲୁଛ, ଆଉ ତୁମର ପରିଚୟଟା ଭଗବାନ ଜାଣିଦେଉଛନ୍ତି, ସେ ଅନ୍ତର ଭିତରେ ଅଛନ୍ତି ନା। ଜଣେ ନିରପରାଧ ହେବାକୁ ହେଲେ କେତେଟା ଜିନିଷ ତା ଭିତରେ ପ୍ରଥମ ରହିଲା କ'ଣ? ସରଳତା ରହିବାକୁ ପଡ଼ିବ। ଆଉ ଦ୍ୱିତୀୟରେ ହେଲା, ତାର ସେ ସେବାନିଷ୍ଠ ହେବାକୁ ପଡ଼ିବ। ତାର ଯେଉଁ ସେବା ରହିଛି, ତାର ଯେତିକି ଦାୟିତ୍ୱ ରହିଛି, କାରଣ ଅପରାଧରେ ଆସୁଛି କାହିଁକି ଜଣଙ୍କ ମନ ଭିତରକୁ? ଜଣଙ୍କର ମନ ଭିତରକୁ ଅପରାଧରେ କାହିଁକି ଆସୁଛି? ତା ଅପରାଧରେ ଆସୁଛି ମାନେ ଦୁଇ ତିନିଟା କାରଣ ଯୋଗୁଁ ଆସୁଛି। ଜଣେ ହେଲା, ତାର ଟାଇମ ଅଧିକା ମିଳୁଛି ତାକୁ, ତାକୁ ଏନଗେଜମେଣ୍ଟ ସଫିସିଏଣ୍ଟ ନାହିଁ, ବା ଯେଉଁ ଏନଗେଜମେଣ୍ଟ ଅଛି ତାର ସେଥିରେ ରୁଚି ନାହିଁ, ସେ ତାର ସେଥିରେ ଇଚ୍ଛା ନାହିଁ। ଜଣଙ୍କର ଇଚ୍ଛା ନାହିଁ, ତୁମେ ତାକୁ ଯୋଉ ସବୁ ସେବା ଦଉଛ, ତେଣୁ ସେ କ'ଣ କରିବ? ସେଟା କରିବାର ତାର ନାହିଁ, ସେ କରିବ, ସେ ଅନିଚ୍ଛା ସତ୍ୟ କରିବ। ଯେତେବେଳେ ଅନିଚ୍ଛା ସତ୍ୟ କରିବ, ସେଟା ତ ସେବା ହେଲାନି, ସେଟା କର୍ମ ହେଇଗଲା। ଭଗବାନଙ୍କ ପାଇଁ ଯୋଉଟା ଆମେ ଅନିଚ୍ଛା ସତ୍ୟ କରୁଛେ, ଇଚ୍ଛା ନାହିଁ କିନ୍ତୁ କରିବାକୁ ପଡୁଛି, କାହିଁକି ନା ମଠରେ ରହିଛି, ପ୍ରସାଦ ମୁଁ ପାଉଛି, ସେଟା କୃଷ୍ଣ ଜାଣିଛନ୍ତି ନା? ତୁମେ ଅନିଚ୍ଛା ସତ୍ୟ କରୁଛ ମାନେ ଗୋଟେ କର୍ମ ହେଇଗଲା, ଆଉ ଭକ୍ତି ହବନି, ଆଉ କର୍ମ ମାନେ ପୁଣ୍ୟ କର୍ମରେ ଯିବ। ମୁଁ କହୁନି, ଇଏ ସବୁ ଅଛି ଆଚାର୍ଯ୍ୟଙ୍କର ପୁରା ସବୁ ଲେଖା ରହିଛି, ସେଟା ମୁଁ ପଢୁଛି, ଖାଲି କଥାରେ ମୁଁ କହିଦେଉଛି, ପ୍ରମାଣ ଦେବା କିଛି ଆବଶ୍ୟକ ନାହିଁ, ନିଜେ ବୁଝିପାରିବ ସମୟ ଆସିଲେ। ସବୁ ଜିନିଷ କିଛି ପ୍ରମାଣର ଆବଶ୍ୟକ ରୁହେ ନା, ନିଜର ଅନୁଭବରେ ସବୁ ପ୍ରମାଣ ଆସିଛି। ବହୁତ ଦିନ ଭଜନ କର, ତୁମର ଯଦି ସେବାନିଷ୍ଠାଟା ନାହିଁ, ଗୁରୁ ବୈଷ୍ଣବ ପ୍ରତି ପ୍ରୀତି ନାହିଁ, ତୁମ ସେବାଟା ତୁମକୁ ଭଲ ଲାଗୁନି, ତୁମେ ଗୋଟେ ବାଧ୍ୟତାରେ କରୁଛ, ତାପରେ ତୁମେ ବୁଝିପାରିବ ତୁମର କ'ଣ ଆସୁଛି। ପୁଣ୍ୟ ହବ, କାରଣ ତୁମେ ଏଇଟା କାହା ମଠରେ ରହିଛ, ଭଗବାନଙ୍କର ଅଶ୍ରଦ୍ଧାରେ କଲେ ଏଇଟା ପୁଣ୍ୟ କିଛି ହବ। ଭକ୍ତି କଥା ଆଶା କରନି କି ସ୍ୱୀକୃତି କଥା ଆଶା କରନି, ଏ ସଫିସିଏଣ୍ଟ ଏନଗେଜମେଣ୍ଟ ନଥିବ, କିମ୍ବା ତାକୁ ଯାହା ଏନଗେଜମେଣ୍ଟ ଅଛି ସେଥିରେ ତାର ରୁଚିଟା ନାହିଁ, ସେଥିପାଇଁ ତାର ମେଣ୍ଟାଲିଟିଟା ସବୁବେଳେ ଆସିବ, ଏଇ ଅଫେନ୍ସିଭ ମେଣ୍ଟାଲିଟି ଆସିବ। ତୃତୀୟ ହେଲା ଗୋଟେ ଆସୋସିଏସନ, ସଙ୍ଘ। ଯଦି ସବୁବେଳେ ଗୋଟେ ଜଣଙ୍କର ଅପରାଧର ପ୍ରବଣତା ଅଛି, ଅନ୍ୟର ଦୋଷ ଦେଖିବା ପ୍ରବଣତା, ତାର ସଙ୍ଗ କଲା ମାନେ ତୁମର ବି ସେ ଆଟିଚ୍ୟୁଡ଼ଟା ହେଇଯିବ, କାରଣ ସନ୍ଦେହ ଗୋଟେ ଜିନିଷ, ଏଇଟା କାହାର ନଥାଏ, ଆକୁ ସୃଷ୍ଟି କରାଯାଏ, ସନ୍ଦେହ ଏଇଟା ଗୋଟେ ସୃଷ୍ଟି କରାଯାଏ, ସନ୍ଦେହ କାହାର ନଥାଏ। ତୁମକୁ ଯେତେବେଳେ ମୁଁ ନ ଜାଣିଥିଲି, ମୁଁ କ'ଣ ତୁମର ଦୋଷ ଗୁଣ ଦେଖୁଥିଲି? ମୋ ମନ ଭିତରେ ସନ୍ଦେହ ଥିଲା ନଥିଲା? ସନ୍ଦେହଟା ଆଗେ ମନ ସୃଷ୍ଟି କରେ, କିନ୍ତୁ ମନଟା ଶାନ୍ତ ହେଇଯାଏ, ଯେତେବେଳେ ଦେଖେ ଚିନ୍ତା କରେ, ନା ନା ସେ କିଛି ନ ଖୋଜିକି ପାଏ, ମତେ ସନ୍ଦେହ ଲାଗୁଛି ପିଲାଟା ୟା କି ସିଆ, ସେ ଡାଉଟ୍ ରହେ, ତାପରେ ଖୋଜି କିଛି ପାଇବନି, ସେ କ'ଣ ହେଇଯିବ? ଶାନ୍ତ ହେଇଯିବ। କିନ୍ତୁ ଆଉ ଗୋଟେ ସନ୍ଦେହ ଲୋକ ଯେତେବେଳେ ଆସିକି ପହଞ୍ଚିବ, ତାକୁ କହିଦେବ ସେ ଖୋଜୁଥିଲା ସେ ଜିନିଷଟା, ସେ କନଭିନ୍ସ ହେଇପାରୁନଥିଲା, ଆଉ ଗୋଟେ ସନ୍ଦେହ ହେଇଥିଲେ କହିଦେଲା, ସେ ପୁରା ଫୁଲି କନଭିନ୍ସ ହେଇଛି। ଯେମିତି ତୁମେ ଯାଉଛ, ଗଲାବେଳେ ଏଇ ରାସ୍ତାରେ ଗଲାବେଳେ ଗୋଟେ ଖସଖସ ଗୋଟେ ସାପଟେ, ତୁମେ ଭାବ ଏଇଟା ସାପଟେ ଗଲା କି ମୂଷାଟେ ଗଲା କି ବିଲୁଆ ଗଲା, ତୁମେ ଦେଖିନ, ତୁମେ କ'ଣ ଭାବିଲ? ସାପଟେ ବୋଧେ ହେଇଥିବ ଆଉ, ଏଠି କ'ଣ ତୁମେ ସନ୍ଦେହ କଲ, କିନ୍ତୁ ତୁମେ ଦେଖିନ, ତ ମାଇଣ୍ଡ କ'ଣ କିଛି ଇଏ କରିପାରୁନି, କିଛି ସମୟ ପାଇଁ ରହୁଛି ପଳେଇଗଲା, କିନ୍ତୁ ଆଉ ଜଣେ ସେଇଠି ସେ ଆଡ଼େ ଆସିକି ସେଇ ସେଇ ଜାଗାରେ କହିଲେ ଆଇ ସେଇ ରାସ୍ତାରେ ମୁଁ ଦେଖିଲି ଗୋଟେ ବଡ଼ ତମ୍ପଟେ ଗଲା, ପଟକିନି ମନ କନ୍ଭିନ୍ସ ହେଇଗଲା ହଁ ସେଠି ତମ୍ପ ଅଛି ଆଉ, କିନ୍ତୁ ତା ଆସିଲା ବେଳେ ତମ୍ପ ଥିଲା, ତୁମ ଗଲା ବେଳେ ବିଲୁଆ ଥିଲା କି ବିରାଡ଼ି ଥିଲା, କି ତୁମେ ତାରି କଥା ଗ୍ରହଣ କରିବ। ଇଏ ସଙ୍ଗରେ ଦୋଷ ଗୁଣ ଯେଉଁମାନେ ସବୁବେଳେ ବିଚାର କରନ୍ତି ଅପରାଧ କରନ୍ତି ତାଙ୍କ ସଙ୍ଗ କଲା ମାନେ ତୁମର ସେ ମେଣ୍ଟାଲିଟି ହେଇଯିବ। ଆଉ ତୃତୀୟରେ ଯେଉଁ ଅପରାଧ ଭାବନାଟା ଯେଉଁ ଆମର ଯେଉଁ ବଢ଼େ, ଅପରାଧର ଭାବନାଟା ଯେଉଁ ବଢ଼ି ବଢ଼ିକି ଆସୁଛି, ତା ଅର୍ଥ ଆମକୁ ସୁରକ୍ଷା ମିଳୁନି ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ଦ୍ୱାରା, ତାଙ୍କ ଦ୍ୱାରା ଆମକୁ ସୁରକ୍ଷା ତାଙ୍କ ଗୋଟେ ଜୀବ ତାର ନିଜକୁ ନିଜେ ଆମେ ତାକୁ କଣ ଦୋଷ ଦବା, ସେଥିରେ ତିନି ଗୁଣ ଭିତରେ ରହିଛି କାମ କ୍ରୋଧ ସବୁ ହୃଦୟ ଭିତରେ ରହିଛି, ତାକୁ ପ୍ରୋଟେକ୍ସନ ମିଳୁନି, କାହିଁକି ପ୍ରୋଟେକ୍ସନ ମିଳୁନି, ତାର ଗୁରୁ ବୈଷ୍ଣବଙ୍କ ଉପରେ ବିଶ୍ୱାସ ହଟିଗଲେ। ତେଣୁ ଯେତେ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର ପରମ୍ପରାର ନା ପ୍ରଭୁଙ୍କର ଶିକ୍ଷା ଉପରେ ତୁମର ବିଶ୍ୱାସ ଆସୁନି ଆଉ ତୁମର ବୁଦ୍ଧି ଚତୁରତା ଉପରେ ବିଶ୍ୱାସ ଆସୁଛି, ତୁମେ ସେତେ ଅନପ୍ରୋଟେକ୍ଟେଡ, ତୁମେ ଆଉ ସୁରକ୍ଷିତ ହବନି। ଆଉ ସେଥିରେ ତୁମେ ସୁରକ୍ଷିତ ନ ହେଲ, କାରଣ ମନର ଗତିଟାକୁ କିଏ ଚେକ୍ କରିବ, ଅପରାଧଟା କୋଉଠି ଆସୁଛି, ଗୋଟେ ମନରୁ ଆସୁଛି ନା, ମନର ଗତିଟାକୁ ଚେକ୍ କରିବ କିଏ, ଦୃଢ଼ ଭାବନା ଆସିଲେ ତ କିଏ ଚେକ୍ କରିବ, ଜୀବ କେବେ ପାରିବେନି, କାମକୁ ଚେକ୍ କରିପାରିବେନି, କ୍ରୋଧକୁ ଚେକ୍ କରିପାରିବେନି, ଲୋଭ କୌଣସି ଜିନିଷ ତୁମେ ଚେକ୍ କରିପାରିବେନି, ଷଡ଼ ଋତୁକୁ ଚେକ୍ କରିପାରିବେନି କିମ୍ବା ଅପରାଧର ପ୍ରବଣତାକୁ ଚେକ୍ କରିପାରିବେନି, ଦୋଷ ଗୁଣ ବୃତ୍ତିକୁ ଚେକ୍ କରିବେ, ତାକୁ ଚେକ୍ କରିବା ପାଇଁ ଗୋଟେ ଜିନିଷ ଦରକାର, କିଏ ଚେକ୍ କରିବେ, କିଏ ସାହାଯ୍ୟ କରିବେ, ଏ ଗୁରୁ ବୈଷ୍ଣବଙ୍କର ସେମାନେ ପ୍ରୋଟେକ୍ସନ ଦିଅନ୍ତି, ସୁରକ୍ଷା ଦିଅନ୍ତି, ନହେଲେ ତୁମେ ପାରିବନି। ତୁମେ ବହୁତ ଶାସ୍ତ୍ରଜ୍ଞ ଅଜା ମିଳିକ ଶାସ୍ତ୍ରଜ୍ଞ ନଥିଲା, ଶାସ୍ତ୍ରଜ୍ଞ ଥିଲା, ଶାସ୍ତ୍ର ସେଠି ଶାସ୍ତ୍ର କାମ କଲାନି, ବୁଦ୍ଧି ଲଗେଇଲେନି, ବୁଦ୍ଧି ଲଗେଇଲେ ପାରିଲେ, ସ୍ତମ୍ଭୟନ ଆତ୍ମାନ ଆତ୍ମାନ ଯାବତ୍ ଶ୍ରୁତମ ଯଥା ଶ୍ରୁତମ ଅଛି ନ ଶସାକୁ ସମାଧାନ ମନ ମଦନ ବେପିତମ, ମଦନ ଏମିତି ତାକୁ ପୀଡ଼ା ଦେଲା, ଯଥା ଶ୍ରୁତମ ଯାହା ଶୁଣିଥିଲା କାମନାର ଗତି କଣ, କାମର ଗତି କଣ, କିଛି ତା କାମ ଦେଲାନି। ଇନ୍ଦ୍ରିୟାଣି ପ୍ରମାଥିନୀ ହରନ୍ତି ପ୍ରସଭମ ମନ, ଭଗବାନ ସେଠି କହିଲେ ବିପଶ୍ଚିତ ଶବ୍ଦରେ ସେଇଠି ଲାଗିଥିଲା, କାଲି ଯୋଉ କୁହା ଯତଦ ଅପିକନ୍ତେ ପୁରୁଷସ୍ୟ ବିପଶ୍ଚିତମ, ଏଠି ବିପଶ୍ଚିତ ଦେଖ ବିପଶ୍ଚିତ ଶବ୍ଦ ପ୍ରବଦ କଣ ଲେଖିଛନ୍ତି, ଚକ୍ରପ୍ରଧାନ ଟିକେଟ ପୁରା ଅନୁବାଦ କରିଛନ୍ତି, ଯେଉଁମାନେ ଚିତ ଚିତ ବଡ ବଡ ଜ୍ଞାନୀ ଲୋକଙ୍କର କାରଣ ଏ ଯୋଉ ପ୍ରଭାବଟାକୁ ରୋକିବ କିଏ ପାରିବେନି ଆମେ, ସେଥିପାଇଁ ଏଇଟା ଯାହା ପ୍ରଥମେ ଆମେ କହୁଥିଲେ ଏଇଟା ଗୋଟେ ପ୍ରାର୍ଥନାର ପଥ, କେବଳ ପ୍ରାର୍ଥନା କରିକି ଚାଲିବାକୁ ପଡ଼ିବ। ଅପରାଧର ପ୍ରବଣତା ଏଥିପାଇଁ ବଢ଼ିଯାଏ କାରଣ ସୁରକ୍ଷାଟା ମିଳେନି, କାହିଁକି ସୁରକ୍ଷା ମିଳେନି, ଅଶ୍ରଦ୍ଧା ସେବା ପ୍ରତି ଅଶ୍ରଦ୍ଧା, ଗୁରୁ ବୈଷ୍ଣବ ପ୍ରତି ଅଶ୍ରଦ୍ଧା, ପରମ୍ପରାର ଶିକ୍ଷା ପ୍ରତି ଅଶ୍ରଦ୍ଧା, ଜୀବକୁ କେତୋଟି ନିର୍ଦ୍ଦିଷ୍ଟ ଆମେ ଆମର ଯୋଉ ଟିଚିଂସଟା ପରମ୍ପରା ଅର୍ଥ ହେଉଛି ଗୋଟେ ଷ୍ଟ୍ରିକ୍ଟ ଗାଇଡ୍ଲାଇନ୍ସ, ଏଠି ମନେ ରଖି ଯେମିତି କମ୍ପାନୀରେ ତୁମେ ଜବ୍ କରୁଛ, ଯେମିତି ଟାଟା କମ୍ପାନୀ ଅଛି, ବିର୍ଲା କମ୍ପାନୀ ଅଛି, ଡାଲମିଆ କମ୍ପାନୀରେ କାମ କରୁଛ, ତୁମର କୌଣସି ଇଣ୍ଡିପେଣ୍ଡେଣ୍ଟ ନାହିଁ, ଏଣ୍ଟ୍ରି ଜବ୍ କାର୍ଡ ଦେଖିକି ପଶିବ, ଦେଖୁନ ବେକାର ସବୁ ଗୋଟେ ପକେଇ ଦିଅ କଣ ଜବ୍ କାର୍ଡ କଣ ତାକୁ କୁହନ୍ତି, ତାଙ୍କ ଆଇଡେଣ୍ଟିଟି କାର୍ଡ ଦେଖିବେ, ତୁମେ କହିପାରିବନି ମୁଁ ସବୁଦିନ ଆସୁଛି ମୁଁ ଗୋଟେ କଣ କାର୍ଡ ଦେଖିକି ଯିବି, ସିକ୍ୟୁରିଟି ତୁମେ ଗୋଟେ ଚିହ୍ନଥିବ କି, ସିକ୍ୟୁରିଟି ଚିହ୍ନିଲେ ବି ଛାଡ଼ିବାନି ଜବ୍ କାର୍ଡ ଦେଖିବ। ଏୟାରପୋର୍ଟରେ ମୁଁ ଦେଖୁଛି, ଆମେ ବସିକି ସବୁ ଦେଖେ ଏୟାରପୋର୍ଟରେ, ମୁଁ ବସିକି ଦେଖୁଛି ସବୁ ଏ ସଂସାରକୁ ଖାଲି ଦେଖୁଛି ବସିକି, ମୁଁ ସେଠି ଘଣ୍ଟା ଆଗରୁ ଯାଇ ସବୁ ଦେଖେ କଣ ପ୍ରକୃତରେ ଭଗବାନ କଣ ସୃଷ୍ଟି କରିଛନ୍ତି, ଆଉ ଇଏ ସବୁ ପ୍ରିନ୍ସିପଲ ଦେଖ, ସେ ଯୋଉ ପାଇଲଟ ଯାଉଛି, ଯେ ପାଇଲଟ ଯାଉଛି ଉଡେଇକି ନବ ଆମକୁ କଣ, ଯୋଉ ଡ୍ରାଇଭିଂ କରିକି ନବ, ସିଏ ସିଏ ଯାଇପାରିବନି, ତାକୁ ବି ଚେକିଂ କରାହଉଛି, ସେ ଗୋଟେ ଏୟାରଲାଇନ୍ରେ କାମ କରୁଛି, ସିଏ ଯଦି ଏଣ୍ଟ୍ରି କରିବ ନା ଏୟାରପୋର୍ଟକୁ, ତାକୁ ଚେକ୍ କରିକି ଛଡ଼ା ହବ, କାହାକୁ ବି ଛଡ଼ାଯାଉନି, ଦୋକାନୀ ହଉ ଷ୍ଟାଫ ହଉ ଝିଅ ହଉ, ତାକୁ ଚେକ୍ କରାହବ। ଏ ଯେଉଁ ବଡ଼ ବଡ଼ ମିନିଷ୍ଟର ଭଲ ମନ୍ଦ ଆସୁଛନ୍ତି ତାଙ୍କ ପାଖରେ ଚେଲାବତି, ତାଙ୍କୁ ଅଲଗା ସ୍କାନର ଅଛି, ତାଙ୍କ ଦେହର କିଏ ଟଚ୍ କରିବେନି, ସେ କରିବେ କିନ୍ତୁ ଧରା ପଡ଼ିଯିବ କଣ ସେ ନେଇଛନ୍ତି କଣ କରୁଛନ୍ତି, କାହାକୁ ଛଡ଼ାଯିବ, କାରଣ ତୁମେ ଗୋଟେ ତୁମେ ଗୋଟେ ପ୍ରିନ୍ସିପାଲରେ ଯାଉଛ ନା, ତୁମେ ବଡ଼ ବଡ଼ କମ୍ପାନୀରେ କାମ କରୁଛ, ସେଠି ତୁମର କିଛି ନିଜର ଇଣ୍ଡିପେଣ୍ଡେଣ୍ଟ ନାହିଁ, ସେଭଳି ଆମେ ଗୋଟେ ପରମ୍ପରା ଯାଉଛ ମାନେ ପରମ୍ପରା ଆଚାର୍ଯ୍ୟଙ୍କ ଶିକ୍ଷା ହିଁ ଆମର ଜୀବନ, ବାସ୍ ତାପରେ ତୁମର ଶ୍ରଦ୍ଧା ଆସୁନି, ତୁମକୁ ପ୍ରୋଟେକ୍ସନ୍ ମିଳେନି, ଅପରାଧଟା ଅପରାଧ ଭାବନାଟା ବଢ଼ିଯିବ ବଢ଼ିଯିବ। ଆଉ ଚତୁର୍ଥ ଜିନିଷ ହେଲା, ତୁମର ଦ୍ୱାରା ଗୋଟେ କେଉଁ ଜିନିଷରେ ସ୍ପିରିଚୁଆଲ ଇଣ୍ଟରେଷ୍ଟ ମିଳୁନି, କ'ଣ କହିବେ ସ୍ପିରିଚୁଆଲ ଇଣ୍ଟରେଷ୍ଟ ମାନେ କ'ଣ, ଯେମିତି ଆମର ମାନେ କୀର୍ତ୍ତନରେ ହଉ, ଜପରେ ହଉ, କଥା ଶୁଣିବାରେ ହଉ, ଶ୍ରଦ୍ଧାରେ ହଉ, ତୁମକୁ ଗୋଟେ ରୁଚି ଆସୁନି। ରୁଚି ନ ଆସିଲେ କ'ଣ ହବ, ରୁଚି ନ ଆସିଲେ ହିଁ ଦୁଇଟା ଜିନିଷ ହୁଏ, ଦୁଇ ପ୍ରକାର ସାଧାରଣତଃ ଦୁଇ ପ୍ରକାର ଜିନିଷ ଦେଖାଯାଏ। ଯାହାର ପରମାର୍ଥରେ ରୁଚି ନାହିଁ ତାର ଅପରାଧ ପ୍ରଜଳପ ପରଦୋଷ ଆଲୋଚନା ସମାଲୋଚନା ଅପରାଧୀ ସିଏ ତାର ସେ କାଟାଗୋରୀକୁ ପଳେଇବ, ସିଏ ଗୋଟେ। ଆଉ ଦ୍ୱିତୀୟ ହେଲା ଯେଉଁମାନଙ୍କର ରୁଚି ନାହିଁ, ଗୋଟେ ଆସୁନି ସ୍ପିରିଚୁଆଲ ଜିନିଷଟା, ଗୋଟେ ତାକୁ ଇମ୍ପୋର୍ଟାନ୍ସ ଲାଗୁନି, ଗୋଟେ ପଢ଼ିବା ଶୁଣିବା ତାକୁ ଗୋଟେ ଆନନ୍ଦ ଲାଗୁନି, ସେ କ'ଣ କରିବ ନା କାହା କଥା ଜାଗ୍ରତ ମାନେ ଜଡ଼ତା ଆସିବ। ଜଡ଼ତା ମାନେ କ'ଣ ବୁଝିପାରୁଛୁ ନା ତାର କିଛି କରିବା ପାଇଁ ଇଚ୍ଛା ହେବନି, ସେ କାହାକୁ କିଛି କହିବନି କି କରିବନି, ସେ ଗୋଟେ ଏମିତି ସ୍ଥିତି ରହିବ, କାରଣ ସେ ଖାଲି ମନ ଭିତରେ ସେ ତାର ଯେଉଁ ଭାବନାଟାକୁ ସେ ଏକ୍ସପ୍ରେସ କାହାକୁ କରିପାରିବନି, ସେ ବହୁତ କଷ୍ଟ ପାଆନ୍ତି, ସେମାନେ ଗୋଟେ ଟାଇପ୍ ରହିଯିବେ, କିମ୍ବା ଇ ପ୍ରଜ୍ୱଳପି ହେଇକି ସେ ତାଙ୍କର ଅପରାଧ କରିକରି ଚାଲିବେ, ଆଉ ସେମାନେ ମନ ଭିତରେ ସବୁ ଅପରାଧ କରୁଥିବେ। ମୁଁ ଯାହା କହୁଛି ମୁଁ ଅନୁଭବ କରିକି କହୁଛି ଆଉ ଦେଖିକି କହୁଛି, ଦର୍ଶନ କରିଛି। ମୁଁ ଯେଉଁ କାଲି ଉଦାହରଣ ଦେଉଥିଲି, ମୁଁ ଚାଙ୍ଗ ରୁମ୍ ରହୁଥିଲି, ନାମ କରୁଥିଲେ, ଭଲ ମନ୍ଦ କରୁଥିଲେ, ସବୁ କରୁଥିଲେ, ପୂଜା ସେବା କରିବେ, ରୋଷେଇ କରିବେ, ନାମ କରିବେ, ସବୁବେଳେ ଦିନ ରାତି ନାମ କରିବେ, ହେଲେ କ'ଣ ଏଇ ଏଇ ଭାବନା ମନ ଭିତରେ ଅନ୍ୟକୁ ଅନ୍ୟ ଦୋଷକୁ ଦେଖି 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 ବାସ ଗଲା। ଅପରାଧରେ କାହାକୁ ଛାଡ଼ିବୁ ନା, କାଲି ଆମେ ଯଦି ଅପରାଧ କରିବା ଆମର କ'ଣ ଦଶା ହବ କିଏ କହିବେ, ଇଏ ମତ ହସ୍ତି ପୁରା ଉଠେଇ ଫବାର ଦେବ ସବୁ। ତୁମର ମନେ ରଖ ଅପରାଧର ଆମେ ଆମେ ଯାହା ନିକଟରେ ଅପରାଧ କରୁଛେ ତାର ଗମ୍ଭୀରତାଟାକୁ ଭଗବାନ ଧରୁଛନ୍ତି, ସେଥିପାଇଁ ଆମେ କ'ଣ ଲେଖୁଛେ ହରିସ୍ଥାନ ଅପରାଧ ତାର ହରିନାମ, ତୁମର ସ୍ଥାନ ଅପରାଧ ବାସ ପରିତ୍ରାଣ ନାହିଁ, ତୁମର କାହିଁ ପରିତ୍ରାଣ ନାହିଁ, ହରିଙ୍କ ପାଖରେ ଗୁରୁଦେବ କୌଣସି କଥା, ତୁମେ ହରିଙ୍କ ଦୁଇ ଚାପଟ ମାରୁନା ସେ ସହି ନେବେ, କିନ୍ତୁ ଭଗବାନ ଭକ୍ତ କିଛି କହିଲେ ସେ ଛାଡ଼ିବେନି। ତେଣୁ ଅନ୍ୟକୁ ଆମେ କେଉଁ ଦୃଷ୍ଟିରେ ଦେଖୁଛେ, କେଉଁ ଭାବନାରେ ଦେଖୁଛେ, ଭଗବାନ ବହୁତ ବିରକ୍ତ ହେଇଯାଏ, ବହୁତ କେବେ ବି ସୁରକ୍ଷା ମିଳିବନି। ବୈଷ୍ଣବ ସବୁ କର, ବୈଷ୍ଣବ ଅପରାଧ କରନି, କାରଣ ବଞ୍ଚିବା ତୁମେ ଚାହୁଁଛ, ଭଜନ ନ ହଉଛି ତ ଏଇ ଜନ୍ମରେ ହଉନି ଆର ଜନ୍ମକୁ ହବ, ମୁଁ କହୁନି ଯେ ଜନ୍ମରେ କରନି, ଯଦି ବି ଯା ଯେତିକି ବାଟ ଯାଉଛୁ ଯାଅ, କିନ୍ତୁ ଅପରାଧଟା କରନି, କାରଣ ଅପରାଧଟା ଯଦି ତୁମେ ସବୁବେଳେ, କାରଣ ବର୍ତ୍ତମାନ ଅପରାଧ କରିବାର ସ୍କୋପ ଅଛି ବହୁତ, କାରଣ କାହିଁକି ସ୍କୋପ ଆସିଗଲା, ଆଗରୁ ଆମେ ଇସ୍କନ ଭୁବନେଶ୍ୱର ରହିଥିଲୁ, ଗୁରୁଦେବଙ୍କୁ ଜାଣିଥିଲୁ, ସେକେଣ୍ଡ ଆମେ କାହାକୁ ଜାଣିନୁ, ଆମ ବେଳେ ନା କାହା ପ୍ରବଚନ ନା କୋଉ ଟେପ୍ ଥିଲା, ଆମେ ଗୋଟେ କଥା ଶୁଣିବା ଆମ ମନକୁ ଲାଗିବନି, ମନକୁ ଭଲ ଲାଗିବ, ତାପରେ କ'ଣ କରିବ, ତା କଥା ଅପରାଧ କରିବ, ହେ କ'ଣ ହେଟା କହୁଛ, ହେ ଜିନିଷ ଏମିତି କାହିଁକି କହିଲି, ସେତେବେଳେ ଆମର କିଛି ନଥିଲା। ବର୍ତ୍ତମାନ ସ୍କୋପ ବହୁତ ଜିନିଷ ରହିଛି, କିନ୍ତୁ ମନେ ରଖ ଅପରାଧ କରିବାରେ ବହୁତ ସ୍କୋପ ରହିଛି, ଯେତେବେଳେ ଏଇ ଯେଉଁ ଟ୍ରାନ୍ସପୋର୍ଟେସନ କମ୍ୟୁନିକେସନ ଇଜି ହେଇଯାଏ, ଗୋଟିଏ ଷ୍ଟେଟମେଣ୍ଟ ପଢ଼ିଥିଲି ସେଇଟାକୁ ସବୁବେଳେ ଚିନ୍ତା କରେ, ଆରେ ସେ ଯାହା କହିଥିଲେ ସତ, ଜଣେ ଗୋଟିଏ ବୈଷ୍ଣବ ଲେଖିଥିଲେ, ଯେତେବେଳେ ଟ୍ରାନ୍ସପୋର୍ଟେସନ ଆଉ କମ୍ୟୁନିକେସନଟା ଇଜି ହେଇଯିବ ସେତେବେଳେ ମହାପ୍ରଭୁଙ୍କ ଶିକ୍ଷା ବା ଏଇ ଭକ୍ତିର ଏ ଜିନିଷଟା ରହିପାରିବନି, ବେଶୀ ଆବେଶ ରହିପାରିବନି, କମ୍ୟୁନିକେସନଟା ଶୀଘ୍ର ହେଇଯାଉଛି ନା, ଗୋଟେ ଗୋଟେ ମନର ଭାବନାଟା ସାଙ୍ଗେ ସାଙ୍ଗେ ଗୋଟେ ମୁହୂର୍ତ୍ତ ଭିତରେ ଗୋଟେ ମୋବାଇଲ ଆସିକି ଆଉ ଜଣେ ପାଖରେ ପହଞ୍ଚିଯାଉଛି, କମ୍ୟୁନିକେସନଟା ଶୀଘ୍ର, ସେତେବେଳେ କ'ଣ ଆମେ ନିଜ ସେବା ଆମ ଗୁରୁଦେବଙ୍କ କଥା ଶୁଣୁଥିଲୁ ଆଉ କିଛି ଜଗତରେ ଜାଣିନଥିଲୁ, କୁଆଡ଼େ ବମ୍ବେ କୁଆଡ଼େ ଦିଲ୍ଲୀ କେଉଁଠି କେଉଁ ଭକ୍ତ ରହୁଛି କିଏ କ'ଣ କରୁଛି କ'ଣ କିଏ କଲା କେଉଁ ମହାରାଜ କ'ଣ କରୁଛନ୍ତି କିଛି ନାହିଁ, ବର୍ତ୍ତମାନ ଗୋଟେ ସେକେଣ୍ଡରେ କେଉଁ ମହାରାଜଙ୍କର କ'ଣ ଷ୍ଟେଟମେଣ୍ଟ, ସିଏ କ'ଣ କହୁଛନ୍ତି, ସିଏ କେଉଁଠି କ'ଣ କଲେ, ସିଏ କେଉଁଠି ଫଟାଫଟ ଫଟାଫଟ ଲୋକ ସବୁ ଦେଖିଲେ, ତାପରେ କମେଣ୍ଟସ ଦେଲେ, ନ କହିପାରିଲେ ତା ଡିସ୍କସନ କଲେ ଗଲା। ମୁଁ ଗୋଟେ ଓଡ଼ିଆରେ ଛୋଟ ପିଲାଠୁ, ମୁଁ ସେ ଛୋଟ ପିଲାଠୁ ଶୁଣୁଛି, ମୁଁ ତୋଟା କ'ଣ ପତ୍ର ଗୋଟେ ଆଲୋକ, ମୁଁ ତୋଟା କାହିଁ ଜଗିବି, ଏ ତୋଟା ମୂଲ କରି ଆମର କ'ଣ ଦରକାର, ଯେ ପତ୍ର ଗୋଟେ ହେଇଯାଉଛି ଆମ୍ବ 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 କ'ଣ ହେଟା ଆମ୍ବ ବଗିଚାରେ ସେ ପତ୍ର ଗୋଟେ ହେଇଯାଇଛି, ତୁମେ ଯାଇ ପଚାରିବ, ସିଏ ଯଦି ପଚାରିବ ଇ ଇ ଆମ୍ବ ବଗିଚାଟା କେତେ ମୂଲ୍ୟ ହବ, କି ତାକୁ ଯିଏ ପଚାରିବ ସେ କ'ଣ କହିବ, ଆରେ ମୋ ପତ୍ର ଗୋଟେ ଲୋକ ମୋର ତୋଟା ମୂଲ୍ୟ ଆମର କ'ଣ ଦରକାର, ଆମର କାମଟା ହଉ ସେଇଆ, ଆମର ବେଶୀ କିଛି ଏଇ କମ୍ୟୁନିକେସନ ଏତେ ଇଜି ହେଇଗଲା, ପତ୍ର ଫଟାଫଟ ଆଉ ମୋବାଇଲ ହେଇଗଲା, ଇଏ ତା କଥା କହିଦେବ, ଏ ପ୍ରଭୁ ଜାଣିଛ ଏଇଠି ଇଏ ହେଲା, ପ୍ରଭୁ ଜାଣିଛ ଏଇଠି ଇଏ ହେଲା, ଏଇ ସେଇ ଇମ୍ପ୍ରେସନ୍, ସେଇ ଭାବନାଟା ହିଁ ମନ ଭିତରେ ରହିଲା। ସେଥିପାଇଁ ଜଣେ କର୍ତ୍ତବ୍ୟନିଷ୍ଠ ହେବା ତା ମୁଣ୍ଡ ଭିତରେ ତ ସେଇ ଜିନିଷ ରହିଛି, ସେବା କରୁ ଯାହା କରୁ, ଟିକିଏ ଫାଙ୍କା ପାଇଲା ମାନେ ପୁଣି ସେଇ ଜିନିଷକୁ ତର୍ଜମା କରିବ, କାହା କତିକି ପୁଣି ଫୋନ୍ କରି ପଚାରିବ, ପୁଣି ତାକୁ ଡିଷ୍ଟ୍ରିବ୍ୟୁଟ୍ କରିବ, ଆଉ କାହା କତିରେ କହିବ। ଏ କମ୍ୟୁନିକେସନ୍ ଇଜି ହେଇଗଲା ମାନେ ବର୍ତ୍ତମାନ ବହୁତ କଷ୍ଟ ହବ, ଅପରାଧଟା ଏଥିପାଇଁ ବଢ଼ିଯାଉଛି। ସେଥିପାଇଁ ନିଜର ସେବା, ନିଜର ଜିନିଷ, ଯେତେ ଲୋକଙ୍କ ସମ୍ପର୍କ କମ୍, ଭକ୍ତ ସମ୍ପର୍କ ମାନେ ଭକ୍ତ ସମ୍ବନ୍ଧ ମାନେ ଯିଏ ଅପରାଧ କରୁନାହାନ୍ତି ସେ କାହାର ଶିଶୁ ବି ହୁଅନ୍ତୁ, କିଛି ଅସୁବିଧା ନାହିଁ। ଆମକୁ ଶାସ୍ତ୍ରରେ ଭକ୍ତ ସଂଘ କୁହାଯାଇଛି, ଶାସ୍ତ୍ର କ'ଣ ସାଧୁ ସଂଘ କହିଛନ୍ତି ନା, ଯାହାର ସାଧୁ ଗୁଣ ରହିଛି ସେ କାହାର ଶିଶୁ ହେଲା, ଆମର ଅସୁବିଧା କ'ଣ ଅଛି, ସେଥିରେ କିଛି ଅସୁବିଧା ନାହିଁ। ଆମେ ତାଙ୍କର ସଙ୍ଗ କରିବା ଦରକାର କେବଳ ପରମାର୍ଥ ପାଇଁ, ଅଲଗା ଜିନିଷକୁ ସମୟ ଆମେ ଅଲଗା ଜିନିଷ ଶୁଣିଲା ମାନେ ହିଁ ଆମ ନଷ୍ଟ ହୋଇଯିବ। ଆଉ ବିଶେଷ କରି ବର୍ତ୍ତମାନ ଏକର ସଂସ୍କାର ଆମର କମ୍ ଅଛି, ବର୍ତ୍ତମାନ ଫାଷ୍ଟ ମାଇଣ୍ଡ ମାଇଣ୍ଡ ବହୁତ ମନ ହେଉଛି ବହୁତ ଫାଷ୍ଟ, ଆଉ ଫାଷ୍ଟ ମାଇଣ୍ଡ ବେଶୀ ଏ ଯେଉଁ ଆସୋସିଏସନ ଗୁଡ଼ାକ ଯେଉଁ କମ୍ୟୁନିକେସନ ଏତେ ଇଜି କରିଦେଉଛି, ଆଗରୁ ଆମ ମନ ଭିତରେ ଗୋଟେ ଆସିଲେ ତୁମେ କାହାକୁ ପଚାରିବ, କାହାକୁ କିଛି କହିପାରିବ, ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଜଣେ ଆଉ ଯେଉଁ ଡିଭିଡ଼ି ପଚାରିଦେବ, କେଉଁ ଦିଲ୍ଲୀ କେଉଁ ପୁନେ କାହା କତିରେ କାହା ସମିତି ସମ୍ପର୍କ ସମ୍ପର୍କ ସମିତି ସାଙ୍ଗରେ ଅଛି, କମ୍ୟୁନିକେସନ ତୁମେ ଇଜି କରିକି ତୁମେ ଯଦି ଭାଇରସ୍ ପଶୁଛି, ବର୍ତ୍ତମାନ ଏଇ ଅପରାଧରେ ଗୋଟେ ଭାଇରସ୍ ହେଇଯାଇଛି, ଭାଇରସ୍ଟା ଆସୁନି କି ଯେମିତି ନାକର କ'ଣ ନାକ ବାଟେ ମାସ୍କ ବାଟେ ପଶି ହେଉଛି, ପବନ ବାଟେ ପଶି ହେଉଛି, କାହା ଛୁଇଁଦେଲେ ପଶି ହେଉଛି, ଯେମିତି ଭାଇରସ୍ଟା ଇନଫେକ୍ଟେଡ଼ ହେଉଛି, ବର୍ତ୍ତମାନ ଅପରାଧରେ ସେଇଭଳି ଚାଲି ଆସୁଛି, ଭାଇରସ୍ ଭଳିଆ ସେ ଆକ୍ଟିଂ କରୁଛି। ଅପରାଧର ପ୍ରବୃତ୍ତିରେ ଯଦି ନ ଛାଡ଼ିବା ଆମେ ହବନି, ଏ ଦୋଷ ଗୁଣର ବିଚାର ଗୁଡ଼ାର, ଏ ଅପରାଧଟା କେମିତି କେମିତି ପାଇଁ ଅପରାଧ ହୁଏ, ଏଥିପାଇଁ ଅପରାଧ ହୁଏ, ସଙ୍ଗ ଗୋଟେ ସଙ୍ଗ କରିବା ଦରକାର। ଜଣେ ଜଣେ କହୁଛନ୍ତି ମୋତେ ଏକାକି ଲାଗୁଛି, କାହା ସାଙ୍ଗେ ମିଶିବିନି, କେବେ ଜଣେ ଏକାକି କ'ଣ, ଭକ୍ତ ଭକ୍ତର କାମ ହେଲା ସେ ଭଗବାନ ତା ପାଖରେ ଅଛନ୍ତି, ସେବା ଅଛି, ନାମ ଅଛି, ସମୟ କେ ଆମକୁ ସମୟ କେ, ଆମେ ନିଜ ସେବା କର, ନିଜ ଜପ କର, ନିଜ ଶ୍ରଦ୍ଧା କର, ସମୟ କାହିଁ, ଆମର ସଙ୍ଗ କ'ଣ କ'ଣ ଦରକାର, ଗପ ଗପିବା ପାଇଁ ଗପ କରିବା ଗୋଟେ ଲୋକ ଦରକାର ନା କ'ଣ, ଏଇଟା କ'ଣ ଗସିପିଂ କ୍ଲବ ନା କ'ଣ, କ'ଣ ଆବଶ୍ୟକ ଅଛି କାହା ସାଙ୍ଗେ ବେଶୀ କଥାବାର୍ତ୍ତା କରେ, କିଛି ଆବଶ୍ୟକ କି ନା, ବାଚ ବେଗ ଯେତେବେଳେ କୁହାଗଲା ତା ଭିତରେ ଏଇଟା ରହିଛି, ସେଇଟା ଭୁଲିଅଛି କାହିଁ, ଉପର ଦର୍ଶନ ଯିବା ଦରକାର ନାହିଁ, ବାଚ ବେଗ ଅର୍ଥ ହେଉଛି ଏହା, କାହା ସାଙ୍ଗେ ବେଶୀ କଥାବାର୍ତ୍ତା କରିବା କିଛି ଆବଶ୍ୟକ ନାହିଁ, ପରମାର୍ଥ ବିଷୟରେ ଗୁରୁ ବୈଷ୍ଣବ ସେବା ବିଷୟରେ ସେତିକି ଆବଶ୍ୟକ, ଅଧିକ ଆବଶ୍ୟକ କି ନାହିଁ। ଆଉ ଅପରାଧ ଆଉ ଗୋଟେ ଯେଉଁ ଅପରାଧ ହୁଏ, ଯେଉଁମାନଙ୍କର ସନ୍ଦେହ ସବୁବେଳେ ରହିଲା, ମାନେ ନିଜର ଦୋଷଟାକୁ ଦେଖୁନାହାନ୍ତି, ବା ନିଜର ସଂସ୍କାର ନିଜର ଚିତ୍ତବୃତ୍ତି ଏଗୁଡ଼ା ଦେଖିବେନି, କିନ୍ତୁ ସବୁବେଳେ ସନ୍ଦେହ ରହିଲା ନାମ ଉପରେ, ଗୁରୁ ଉପରେ, ବୈଷ୍ଣବ ଉପରେ, ଭାଗବତଙ୍କ ଉପରେ, ସେମାନଙ୍କର ଅପରାଧ ଭୀଷଣ ଅପରାଧ, ସବୁବେଳେ ତାଙ୍କ ଅନ୍ତର ଭିତରେ ଏ ମନ୍ତର କରୁଛି କାହିଁ, ମନ୍ତର କିଛି କହୁନି, ଏଇଟା ବୋଧେ ଏମିତି ହଉନି, ଏଇଟା ହେଲାନି, ମୁଁ ତ ଏତେ କରୁଛି କାହିଁ, ମୋର ହଉନି, ଆରେ ସିଏ ତାର ମନ୍ତ୍ରକୁ ଦୋଷ ଦଉଛି, ମୁଁ ତ ଆଜ୍ଞା ଜପ କରୁଛି, ମୁଁ ତ ଆଜ୍ଞା ଏଇଟା କରୁଛି, ମୋର କାହିଁକି ଏଇଟା ହଉନି, ତା ମାନେ ତୁମେ ଦୋଷ କାହାକୁ ଦଉଛ, ଭକ୍ତମାନେ ଯୁଆଡ଼େ ଯିବ, ଆଜ୍ଞା ମୁଁ ତ ସବୁ ନିୟମ ପାଳନ କରୁଥିଲି, ମୋର କାହିଁ, କ'ଣ ନିୟମ ପାଳନ କରୁଥିଲ, ତୁ କ'ଣ ନିୟମ ପାଳନ କରୁଥିଲୁ, ତୁମର ଏମିତି ହେଲା, ତା ମନ୍ତ୍ରଟା ଭୁଲ, ତୁ ମନ୍ତ୍ରଟା ଭୁଲ, ତୁମେ ଠିକ, ତୁମେ ପାଳନ କରିଦେଉଥିଲୁ, ତୁମକୁ ଏମିତି ହେଇଗଲା, ଆଶ୍ଚର୍ଯ୍ୟ, ନାଇଁ 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 ଏମିତି ତୁମେ କେବେ କହିପାରିବେନି, କେବେ କେବେ କହିପାରିବେ, ସେଥିପାଇଁ ଦୋଷଟା ଆମର ଯେଉଁ ସନ୍ଦେହଟା ରହୁଛି, ସନ୍ଦେହଟା ରହିଲା ମାନେ ଆମର ଅପରାଧରା ବଢିବ, ନାମ ପ୍ରତି, ଗୁରୁଙ୍କ ପ୍ରତି, ବୈଷ୍ଣବ ପ୍ରତି ସନ୍ଦେହ ରହିଲା ମାନେ ଏସବୁ ବଢି ବଢି ଚାଲେ। ଅପରାଧର ବହୁତ କାରଣ ଅଛି, କେମିତି କେମିତି ସବୁ ଅପରାଧ ହୁଏ, ତେଣୁ ମୁଖ୍ୟ ଜିନିଷ ଏତିକି ହେଲା, ପ୍ରଥମେ ସବୁ ସମୟରେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ପ୍ରାର୍ଥନା କରି ସରଳ ଚିତ୍ତରେ, ଆମେ କେଉଁଠି ବଞ୍ଚିବା, କେମିତି ଗୁରୁ ପ୍ରାପ୍ତ ହେବା, କେମିତି ଭକ୍ତି ପ୍ରାପ୍ତ ହେବା, ଏସବୁ ତାଙ୍କ ଉପରେ ଛାଡ଼ିବାକୁ ପଡିବ। ଗୋଟେ ଜିନିଷ ସବୁବେଳେ ଯଦି ଆମେ ସରଳ ଗୋଟେ ଦୁଇଟା ପନ୍ଥାରେ ଯିବାକୁ ପଡିବ, ଯଦି ତୁମେ ନିଜର ବୁଦ୍ଧି ଖର୍ଚ୍ଚ କରିକି ଯାଉଛ ତାହେଲେ ତୁମ ଲାଇଫ୍ଟା ଷ୍ଟ୍ରଗଲିଂ ହେବ, ଏ ସରଳ କଥା ଆମେ କହିଦେଉଛୁ, କାରଣ ଯେତିକି ଆମର ଏକ୍ସପିରିଏନ୍ସ ଆମେ ସେତିକି କହୁଛୁ। ତୁମେ ଯଦି ନିଜର ବୁଦ୍ଧି ଖର୍ଚ୍ଚ କରି ପରମାର୍ଥରେ ଯିବା ପାଇଁ ଚାହୁଁଛ, ମୁଁ ଏଇଟା କରିବି, ସେଇଟା କରିବି, ତା କରିବି, ଏମିତି କରିବି, ସେମିତି କରିବି, ତୁମ ନିଜର ଗୋଟେ ଯୋଜନା ଅଛି, ୟୁ ହାଭ୍ ଟୁ ଫେସ୍ ସୋ ମେନି ଚ୍ୟାଲେଞ୍ଜେସ୍, ତୁମକୁ ଜୀବନ ସାରା, କାରଣ ତୁମେ ସେ ଯୋଜନାଟା କରୁଛ ଆଉ ସେ ଯୋଜନାଟାକୁ ପୂର୍ଣ୍ଣ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛୁ, ପ୍ରଭୁ ମୁଁ ଏମିତି ରହିବି, ଏହା କରିବି, ମୋତେ ଏମିତି ପଢ଼ିବି, ମୋତେ ଏଇଟା କରିବି, ତୁମେ ଯୋଜନା କରୁଛ, ସେଥିପାଇଁ ତୁମେ ପ୍ରାର୍ଥନା କରୁଛ, ତୁମେ ଭଗବାନଙ୍କୁ ଜବରଦସ୍ତି କରୁଛ, ପ୍ରଭୁ ମୋତେ ଏଇଟା କର, ସେଟା ସେଥିପାଇଁ ତୁମକୁ ବହୁ ଚ୍ୟାଲେଞ୍ଜେସ୍ ତୁମେ ପାଇପାର ସେ ଜିନିଷ, କିନ୍ତୁ ଫୁଲ୍ ଅଫ୍ ଚ୍ୟାଲେଞ୍ଜେସ୍, ତୁମ ଲାଇଫ୍ଟା ପୁରା ଚ୍ୟାଲେଞ୍ଜ ଉପରେ ହେଇଯିବ, ତୋର ସହାରା କିଏ ରହିବନି, କାରଣ ତୁମେ କ'ଣ କରୁଛ, ସକାମୀ ହେଇଗଲ, ତୁମର କାମନାକୁ ପୂର୍ତ୍ତି କରିବା ପାଇଁ ଭଗବାନଙ୍କୁ ଜବରଦସ୍ତି ସବୁବେଳେ ପ୍ରାର୍ଥନା କରୁଛ, ତାଙ୍କର ସୁଖ କିଛି ତୁମେ ଚିନ୍ତା କରୁନ, ତୁମର ଯେଉଁଟା ଇଚ୍ଛା ତୁମେ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛ, ଇଏ ଗୋଟେ ଲାଇନ୍। ଦ୍ୱିତୀୟ ଲାଇନ୍ ହେଲା ଡିପେଣ୍ଡେନ୍ସି, ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରିଛି, ପ୍ରଥମରୁ ପ୍ରଭୁ ଆପଣ ମୋତେ ଯେଉଁ ପଥର ନେବେ ମୁଁ କେମିତି କୃଷ୍ଣଙ୍କୁ ପାଇବି, କେମିତି ଗୁରୁ ପାଇବି, କେମିତି ସେବା ପାଇବି, କେମିତି ମୋ ଜୀବନ ଯିବ, ମୁଁ କେଉଁଠି ରହିବି, ମୁଁ ସବୁ ଆପଣଙ୍କ ଉପରେ ନିର୍ଭର କରୁଛି, ଆପଣ ବ୍ୟବସ୍ଥା କର, ଏଇ ପ୍ରାର୍ଥନା ଯାହା କୁହାଯାଉଥିଲା ପ୍ରାର୍ଥନା କରିବାକୁ, ଏଇଟା ହେଉଛି ସେଫେଷ୍ଟ। ଆମେ କେଉଁ ବାଟରେ ଯାଇ କେତେ ବାଟରେ ଯିବା, କେଉଁଠି କେତେ ବାଟ ଭକ୍ତି ପାଇବା, କେମିତି କ'ଣ କରିବା, କୃଷ୍ଣଙ୍କ ଉପରେ ଛାଡ଼ିଦେବାକୁ ପଡ଼ିବ, ଏହା ସବୁଠୁ ସରଳ ଜିନିଷ। ଏଥିରେ ବିପଦ ଆସିଲେ ବି ତୁମର କିଛି କ୍ଷତି ହେବନି, କାରଣ ତୁମେ ଯୋଜନାଟା କରିନ, ତୁମେ ଏଇଟା କରିନ, ଆସିଲା ତ ଆସିବ, କୃଷ୍ଣ ଦେଇଛନ୍ତି, କୃଷ୍ଣ ପ୍ରୋଟେକ୍ଟ, ତୁମକୁ ସୁରକ୍ଷା ଦେବେ, କିନ୍ତୁ ତୁମେ ଯଦି ଯୋଜନା କରିଥିବ ସେଥିରେ ଯଦି କିଛି ଆସିଲା ଚ୍ୟାଲେଞ୍ଜେସ୍, ତୁମେ ନିଜେ ଭାଙ୍ଗି ପଡ଼ିବ। ଆଜି ଏଇଟା ଏଇଟା ଗୋଟେ ବଡ଼ କେସ୍ ହେଉଛି ଆମର ଡିବଡ଼ିମାନଙ୍କ ସମାଜରେ, ଆମେ ଯୋଜନା କରୁଛେ ଯେତେବେଳେ ଆମେ ସେ ଯୋଜନାଟା ଫୁଲଫିଲ୍ ହେଉନି, ଆମ ମନ ଆମକୁ ସପୋର୍ଟ କରିବନି, ଆମେ ଭାଙ୍ଗି ପଡ଼ିବା, ଭାଙ୍ଗି ପଡ଼ିବ, କେବେ ବି ଆଉ ଆସିବନି ସାହସ ଭକ୍ତି କରିବା ବା କ'ଣ କରିବା, ପୁରା ଗୋଟେ ନାସ୍ତିକ ଭଳିଆ ଭାବନା ଚାଲି ଆସିବ। ସେଥିପାଇଁ ସବୁଠୁ ଭଲ ଲାଗେ ପ୍ରାର୍ଥନା, ସବୁବେଳେ ଜୀବନର ଯେକୌଣସି ଅବସ୍ଥାରେ ଆମକୁ ଭଗବାନ ସୁଖରେ ରଖନ୍ତୁ, ଦୁଃଖରେ ରଖନ୍ତୁ, ଯାହା ବି ରଖନ୍ତୁ, ତାଙ୍କୁ ପ୍ରାର୍ଥନା କର, ତାଙ୍କୁ ଜଣାଅ, ଗୁରୁଙ୍କୁ ବୈଷ୍ଣବଙ୍କୁ, ହରି ଗୁରୁ ବୈଷ୍ଣବଙ୍କୁ ସବୁବେଳେ ନାମ ପ୍ରଭୁଙ୍କ ଆଶ୍ରୟ ନେଇକି ସବୁବେଳେ ତାଙ୍କୁ ପ୍ରାର୍ଥନା, ଆପଣ ମୋତେ ଯେମିତି ଭଲ କଲେ ଭଲ କରନ୍ତୁ, ଖରାପ କଲେ ଖରାପ କରନ୍ତୁ, ମୁଁ ଆପଣଙ୍କର, ଆପଣ ମୋତେ ଦିଗ୍ଦର୍ଶନ ଦିଅନ୍ତୁ। ସେ ଛୁଆ ଛୁଆମାନେ ପଢ଼ୁନଥିଲେ କ'ଣ ସେଇଟା, ମୋତେ ମୋତେ ଭଲ ବୁଦ୍ଧି ପ୍ରଭୁ, ଭଲ ବୁଦ୍ଧି ପ୍ରଭୁ ଶିଖାଅ, ମୋତେ ଭଲ ବାଟ ପ୍ରଭୁ ଦେଖାଅ, ଦେଖୁନା ସେ ଛୁଆଟା ଛୋଟ ପିଲାବେଳେ ଆମେ କହୁଥିଲେ ଆଉ, ଏଇଟା ପୁରା ଉଲ୍ଟା, ତୁମେ ଭକ୍ତି କରି ଧରିପାରୁନାହାନ୍ତି ପଏଣ୍ଟ ଗୁଡ଼ାକ, ଆଉ ହଜାର ମେଟେରିଆଲ ପ୍ଲାନ୍ ପ୍ରୋଜେକ୍ଟ ଖାଲି ସ୍ପିରିଚୁଆଲ ନାଁଟା ନଉଥିବ, ସବୁ ମେଟେରିଆଲ ଜିନିଷ ଗୁଡ଼ା, ନାଇଁ ଏଇଟା ବେକାର ଜିନିଷ, ତୁମେ ପାରିବାରି ବାପା ହଇରାଣ ହେଇଯିବ, ତୁମେ ଇମିଟେଟ୍ କରନି, ଦେଖୁନ ଗୋଟେ ଛୋଟ ପିଲା କ'ଣ ଗାଉଥିଲା, ତାର ଆରମ୍ଭ ପଦରେ ଆହେ ଦୟାମୟ ବିଶ୍ୱବିହାରୀ ବୋଧେ, ସେଇଟା ମୋର କାମକୁ କରାଅ ସରସ, ଦେଖୁନା ସେ ଲେଖା ହେଇଛି, ଆମେ ବର୍ତ୍ତମାନ କ'ଣ ମୁଁ ଏଇଟା କରିକି ଦେଖେଇଦେବି, ଗୋଟେ ସେ ଯେଉଁ ଲେଖିଛନ୍ତି ପୁରା ବୈଷ୍ଣବ ସିଦ୍ଧାନ୍ତ ଲେଖି ଦେଇଛନ୍ତି, ତୁମେ ଫେଲ୍ ହେଇଯିବ କେବେ ବି ପାରିବନି, ମନେ ରଖ, ତୁମେ କାମକୁ କରାଅ, ମୋର କାମକୁ କରାଅ ସରସ, ମୁଖ ଦିଅ ଚିର ହରସ, ଦେଖୁନ କେମିତି କହିଦେଇଛି, ବର୍ତ୍ତମାନ ଆମେ ପ୍ଲାନ୍ କରୁଛୁ ମୁଁ ଏଇଠି ଯାଇ ରହିବି, ଶୁକ୍ର ରହିବି, ଏମିତି ରହିବି, ଭଲରେ ରହିବି, ସବୁ ରିଜେକ୍ଟ କରାଯାଇଛି ଆମ ପାଥର, ଆମର ଯେଉଁ ପନ୍ଥାରେ ସବୁ ରିଜେକ୍ଟ କରାଯାଇଛି, କହିଲେ ବି ଲୋକ ଯୁକ୍ତି ତର୍କ ଭଲ ମନ୍ଦ କରିବେ, କାହାକୁ କ'ଣ କହିବା ଦରକାର ଅଛି ଭାଇ, ଠିକ ତୁମେ ଯାଅ ଚେଷ୍ଟା କର, ମନେ ରଖ ଫୁଲ୍ ଅଫ୍ ଚ୍ୟାଲେଞ୍ଜେସ୍, ଏଇଟା ହେଉଛି ସବୁଠୁ ଭଲ ରାସ୍ତା, ଆପଣ ସୁଖ ମୋତେ ଆପଣ ସୁଖ ଦେଇପାରିବେ, ମୋ ମୁଖରେ ଆପଣ ହସ ଦେଇପାରିବେ, ନହେଲେ ମୁଁ ଯେମିତି ସେମିତି ରହିବି, ମୋର ମୁଖେ ଦିଅ ଚିର ହରସ, ତାପରେ ମୋତେ ଭଲ ବୁଦ୍ଧି ପ୍ରଭୁ, ଭଲ ବାଟ ପରା ଦେଖାଅ, ମୋତେ ଭଲ ବୁଦ୍ଧି ଶିଖା, ଭଗବାନ ମୋତେ ଆପଣ ଦେବେ ଆଉ, ସେ କେତେ ସୁନ୍ଦର ଜିନିଷ ସବୁ ଲେଖିଛନ୍ତି ନା ବୈଷ୍ଣବ ସବୁ, ସେ କାହାର ଏଇଟା ଆମର ରାମକୃଷ୍ଣ, କୋଉ ରାମକୃଷ୍ଣ, ପଢ଼ିଥିଲୁ କୋଉଠି, ତମ ଜିଲ୍ଲାରେ କୋଉଠି ଲେଖା ହେଇଥିଲା ରାମକୃଷ୍ଣ ବୋଲି, ନା ସେ ରାମକୃଷ୍ଣ, ସେ ତାଙ୍କ ରାମକୃଷ୍ଣ ନୁହେଁ, ସେଗୁଡ଼ା କାହିଁ, ସେ ଏ ଜିନିଷ ସେ କାହିଁ ଲେଖିବେ, ଆଉ କିଏ 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 ବୈଷ୍ଣବ ଲୋକ ଲେଖିବେ, ତା ନାଁ ହେଠି ତ ଲେଖାଯାଇନି, ସେ ରାମକୃଷ୍ଣ ପଢ଼ୁନଥିଲୁ, ସେ ତା ନାଁ ଲେଖାଯାଇନି, ଅଲଗା କିଏ ହେଇଥିବ, ସେ ବୈଷ୍ଣବ ଫିଲୋସଫି ଜାଣିଛନ୍ତି, ସେ ରାମକୃଷ୍ଣ କାହିଁକି, ସେ ଯେଉଁ ସେମାନେ କାହିଁକି ନାସ୍ତିକ ଗୁଡ଼ା, ତୁଳସୀ ବିଗ୍ରହ ଭଗବାନଙ୍କୁ ଯିଏ ଅବମାନନା କରନ୍ତି, ସେ କାହିଁ ଏ ଜିନିଷ ଲେଖିପାରିବେ, ସେସବୁ ସାମାଜିକ ଲୋକ ଯାହା କୁହନ୍ତି, ଲୋକଙ୍କୁ ସମ୍ମାନ ପାଇବା ପାଇଁ ସବୁ ଜିନିଷ ତାଙ୍କର, ସେ ଏ ଜିନିଷ ପାଇବନି, ଏ ଜିନିଷ କେହି ପାଇବନି, ଆଉ ଏ ଜିନିଷ କୋଉଠୁ ପାଇବନି? ଆମେ ଡିବୁଡ଼ିକି ପାଇପାରୁନେ ଆଉ ଆମେ ଅନ୍ୟମାନଙ୍କ କଥା କ'ଣ କହିବେ? କର୍ମୀ ଜ୍ଞାନୀ ଯୋଗୀ କଥା, ଜ୍ଞାନୀ କଥା କ'ଣ କହିବେ? ଡିବୁଡ଼ିବା ଧରିପାରୁନି ଏଟାକୁ, ଯେ ମୁଁ କୃଷ୍ଣଙ୍କ ଉପରେ ନିର୍ଭର କରି ମୋ ବୁଦ୍ଧିକି ଆପଣ ମୋତେ ସୁଖ ଦେଇପାରିବେ, ଆପଣ ମୋତେ ଭଲ ବାଟ ଦେବେ, ପ୍ରେୟାର ପ୍ରାର୍ଥନା ଗୋଟେ ଡିବୁଡ଼ି ଧରିପାରୁନି। 10-50 ବର୍ଷ ଭଜନ କଲା ପରେ ଜଣେ ଧରିପାରୁନି, ସେ ଡିପେଣ୍ଡେନ୍ସ ତାର ଆସୁନି। ଏତେ ଏତେ ଛୋଟ ନୁହେଁ ବୁଦ୍ଧିକି ପରାହତ କରିବା, ବୁଦ୍ଧିଟାକୁ ତୁମେ ହରେଇଦେବା, ବୁଦ୍ଧିଟା ତୁମେ ଇଣ୍ଟେଲିଜେଣ୍ଟ ଅଛି ଆଉ ତୁମେ ନଚେଇବ ଆଉ, ଏଇଟା କରିଦେଲା ଏଇଆ କରିଦେବି, ଏଇଆ କରିଦେଲା ଏଇଆ କରିଦେବି, ସେଭଳି ମାଙ୍କଡ଼ ଭଳିଆ ବୁଦ୍ଧି ଲାଚିଥିବ, ବୁଦ୍ଧି ଗୋଟେ ସ୍ଥିର ହେଇକାର ବସିଲାନି। ସେଥିପାଇଁ ଭଗବାନ କହିଦେଲେ ଅର୍ଜୁନଙ୍କୁ ବେଶୀ ବୁଦ୍ଧି ହେବନି, କାରଣ ତାଙ୍କର ପ୍ରଥମ ଅଧ୍ୟାୟ ପ୍ରବଚନଟା ପୁରା ହେଉଛି ବୁଦ୍ଧିର କାମ। ପ୍ରଥମ ଅଧ୍ୟାୟରେ ଯେଉଁ ଗୀତାର ପ୍ରବଚନଟା ଅର୍ଜୁନ ଦେଲେ ପୁରା 1 ନମ୍ବର ଇଣ୍ଟେଲିଜେନ୍ସ ଲଗେଇକି ସେ ପୁରା କୃଷ୍ଣଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି, କାରଣ ତାଙ୍କ ଯୋଜନାଟାକୁ ଫୁଲଫିଲ୍ କରିବା ପାଇଁ। ଯୋଜନା କ'ଣ? ମୁଁ ସନ୍ନ୍ୟାସୀ ହେବି, ଯୁଦ୍ଧ କରିବି, ବାସ୍ ପୁରା 1 ନମ୍ବର ଇଣ୍ଟେଲିଜେଣ୍ଟ ଲଗେଇଛନ୍ତି। ପଢା ତୁମେ ଦେଖିବ ପୁରା ବେଦରୁ ଆଣିକି ଭଗବାନଙ୍କୁ ପୁରା ତାଙ୍କରି ପାଠ ତାଙ୍କୁ ବାଡ଼ଉଛନ୍ତି, ତାଙ୍କରି ପାଠ ତାଙ୍କରି ବୁଦ୍ଧିରେ ତାଙ୍କୁ ବାଡ଼ଉଛନ୍ତି। ଅର୍ଜୁନ କ'ଣ ବୁଦ୍ଧିଆ କାମ କରୁନା? ସେଥିପାଇଁ ଭଗବାନ କହିଲେ ତୁ ବହୁତ ଇଣ୍ଟେଲିଜେଣ୍ଟ ପ୍ରବଚନ ଦଉଛୁ। ସେଥିପାଇଁ କହିଲେ ବ୍ୟବସାୟତ୍ମିକ ବୁଦ୍ଧିରେ ଏକ ହକୁର ନନ୍ଦନ, ସବୁ ସେଇଟା ଛାଡ଼ିଦେ, ସେ ଇଣ୍ଟେଲିଜେଣ୍ଟ କିଛି ତୋର କାମ କରିବନି, ବ୍ୟବସାୟତ୍ମକ ବୁଦ୍ଧିକି ଆସ, ମୁଁ ଯାହା କହୁଛି ତାକୁ ମାନ। ସେଥିପାଇଁ ସେ ଲାଷ୍ଟକୁ ଯାଇ କହିଲେ କରିଷ୍ୟ ବଚନ ମନ୍ତବ, ଆପଣ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ପ୍ରସାଦ। ଏଇ ଯେଉଁ ସ୍ମୃତି କ'ଣ ନଥିଲା କି ତାର? ଏତେ ପ୍ରଶ୍ନ ପଚାରିଛନ୍ତି, ଏତେ ବଡ଼ ପ୍ରବଚନ ଦେଇଛନ୍ତି, କ'ଣ ସ୍ମୃତି ନଥିଲା? ସେ ସ୍ମୃତି ତାଙ୍କର କିଛି କାମରେ ଲାଗିଲାନି। ସେଥିପାଇଁ ସେ କହିଲେ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ପ୍ରସାଦ, ଆପଣଙ୍କ କୃପାରୁ ମୟୁରଚ୍ୟୁତ। ତେଣୁ ଯାହା ଥିଲା ଇଣ୍ଟେଲିଜେଣ୍ଟ ସେଟା ମୋହଯୁକ୍ତ ହେଇଥିଲା, ପିଓର ଇଣ୍ଟେଲିଜେଣ୍ଟ ଶୁଦ୍ଧ, ସେଥିରେ ଶୁଦ୍ଧ ବୁଦ୍ଧି ଯାଇକି ପାଇବା ପାଇଁ ଚାହୁଁଛି। ସେଥିପାଇଁ କହିଲେ ତେସମ ସତତ ଯୁକ୍ତାନ, ସତତ ଯୁକ୍ତାନ ଭକ୍ତିରେ ସବୁବେଳେ ଯୁକ୍ତ ହେଇକି ପ୍ରୀତିପୂର୍ଣ୍ଣ ସେବା କରି ପ୍ରୀତିପୂର୍ଣ୍ଣ ଭଜନ କରି ପ୍ରାର୍ଥନା କରିବ, ସେଠି ଇଣ୍ଟେଲିଜେଣ୍ଟ ଆସିବ। ଆଉ ଭଗବାନ କୃଷ୍ଣ ଯେତେବେଳେ ଆମକୁ ସୁରକ୍ଷା ଦେବେ ବା କୃଷ୍ଣଙ୍କର ଉପରେ ଆମେ ଡିପେଣ୍ଡ କଲେ, ନିର୍ଭର କଲେ, ସବୁବେଳେ ପ୍ରାର୍ଥନା କଲେ, ଏଇଟା ପ୍ରାର୍ଥନାର ପଥ ଆଉ, ବୁଦ୍ଧି ଜ୍ଞାନ ସବୁ ସେ ଦେବେ। ଆଉ ନିଜ ବୁଦ୍ଧି ଖର୍ଚ୍ଚ କରି ତୁମେ ଆମେ କେତେ ବାଟ ଯାଇପାରିବ? ଗୋଟେ ଅଗାଧ ସାଗର ଭିତରେ ତୁମେ ଗୋଟେ ସମୁଦ୍ର ଚାଲୁଛ, ନିଜ ବୁଦ୍ଧି ଖର୍ଚ୍ଚ କରି କ'ଣ କରିପାରିବ? ତୁମେ କ'ଣଟା କରିପାରିବ? ସମୁଦ୍ର ଭିତରେ ତୁମେ ବଞ୍ଚିବ କେତେ ଦିନ? ବଞ୍ଚିବ କେତେ ଖାଦ୍ୟ ନେଇଯାଇଥିବ, କେତେ ପାଣି ନେଇଯାଇଥିବ, କେତେ ଦିନ ରହିପାରିବ? ତୁମକୁ ଦିନ ଫେରିବାକୁ ପଡ଼ିବ, ଏଇଟା ଅଗାଧ, ତୁମେ ବାଟ ବୁଦ୍ଧି ପାଇବନି। ସେଭଳିଆ ଇଏ ଭୌତିକ ଜଗତ ବି ଗୋଟେ ଅଗାଧ ସମୁଦ୍ର ଭଳିଆ, କ'ଣ କୁଆଡ଼େ ପଡ଼ିବା, କର୍ମଫଳ କୁଆଡ଼େ ଅଛି କ'ଣ ନାହିଁ, ଆଉ ଭଗବାନ ପାଖକୁ ଯିବା, ସିଏ ବି ସେଇଭଳିଆ କିଛି ବୁଦ୍ଧି ପାଇବେ। ବେଷ୍ଟ ଜିନିଷ ହେଉଛି, ସବୁଠୁ ସରଳ ଜିନିଷ ହେଉଛି ଭଗବାନଙ୍କୁ ନିର୍ଭର କରିବା ସବୁବେଳେ। ଆପଣ ଯେଉଁ ପରିସ୍ଥିତିରେ ମୋତେ ରଖିବେ, ସୁଖରେ ରଖନ୍ତୁ, ଦୁଃଖରେ ରଖନ୍ତୁ, ଗୃହସ୍ଥ ହୁଏ, ବ୍ରହ୍ମଚାରୀ ହୁଏ, କେମିତି ହୁଏ, ସେ ଯାହା ଲେଖିଲେ ମୋତେ ବୁଦ୍ଧିକି, ମୋ ବୁଦ୍ଧିକି ମୋତେ ଭଲ ବୁଦ୍ଧି ଦିଅନ୍ତୁ, ମୋତେ ଭଲ ବାଟ ଦେଖାନ୍ତୁ, ସବୁ ବଢ଼ିଆ ଜିନିଷ ସବୁ ଥିଲା। ତେଣୁ ଏଇ ଏଇ ଅବସ୍ଥାରେ ରହିଲେ ଆମେ ଆମକୁ ଆଉ ଅପରାଧ ହଉ, ଅପରାଧର ଯେଉଁ ପ୍ରବଣତାଟାକୁ ଭଗବାନ ଚେକ୍ କରିଦେବେ। ଜୀବର 2 ଗୁଣ ଦେଖିବା ଆଉ ଅନ୍ୟର ଗୋଟେ ଗୁଣ ଦେଖିବା, ଏଇଟା ଆସିବନି, ଭଗବାନ କୃପା ନ କଲା କେବେ ବି ତୁମେ ଦେଖିପାରିବେ। ତୁମେ ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ ଏଇଟା ତୁମକୁ କିଛି ସମୟ କିଛି ଦିନ ଲାଗିବ, ତୁମେ ଶୁଣିଦେଲ ନା ଏମିତି ଶୁଣିଲା ବେଳକୁ ଭଲ ଲାଗିବ, ତାପରେ ଗୋଟେ ଦିନ କରିବ, 2 ଦିନ କରିବ, ତାପରେ 20 ଦଶ ଦେଇଦେଲା ମାନେ ତୁମର ସେ ବୃତ୍ତି ବୁଦ୍ଧି ଚାଲି ଆସିବ, କାରଣ ତୁମେ ଏଟା ତୁମର ଗୋଟେ ଗୋଟେ ଦେଖିଥିବ ଯେଉଁ ନଟ୍ ଗୁଡ଼ାକ ତା ଥ୍ରେଡ଼ଟା ଢିଲା ଅଛି, ତୁମେ ତାକୁ ଗୋଟେ ଟାଇଟ୍ ଦେଇ ଗୋଟେ କପଡ଼ା ଦେଇକି ବା କ'ଣ ଦେଇ ଟାଇଟ୍ ମାରିଛ, ଆରେ ସେ କିଛି ପଡ଼ିଲା ମାନେ କ'ଣ ସେଟା କୁହନ୍ତି ଖାଲିରେ ପଡ଼ିଲେ, ହମ୍ପସରେ ପଡ଼ିଲେ ସେ ଫୁଣ୍ଡିଲା, ତା ଥ୍ରେଡ଼ଟା ନାହିଁ ଆଉ, ତୁମେ ଡବଲ ନଟ୍ ଦିଅ, ସେ କ'ଣ କପଡ଼ା ଦେଇକି ମାର, ଯାହା ଦେଇକି ମାର, ସେ ଖାଚାରେ ପଡ଼ିଗଲେ 2 ଥର ଖସିଯିବ। ବୁଦ୍ଧିଟା ସେଇଆ, ଯେତେ ଶୁଣିଥାଉ, ଯେତେ ଜାଣିଥାଉ, ଯେତେ କହିଥାଉ, 2 ଥର ଖାଚାରେ ପଡ଼ିଗଲା ମାନେ ଗଲା, ତୁମର ସବୁ ଫୁଣ୍ଡିଲା ହେଇଯିବ, ପରିସ୍ଥିତି ଏମିତି ଆସିକି ପହଞ୍ଚିବ, ତୁମର ଆଉ ଇଣ୍ଟେଲିଜେଣ୍ଟ କାମ କରିବନି, ପୁଣି ଯେଉଁ ଅବସ୍ଥା ସେ ଅବସ୍ଥା ପଳେଇ ଆସିବ, ଏଇଟା ଆଡ଼ଜଷ୍ଟମେଣ୍ଟ ଜିନିଷ ନୁହେଁ। ଆମେ ଶ୍ରବଣ କୀର୍ତ୍ତନ ତୁମେ ଜଣଙ୍କ କଥା ଶୁଣିବି କାହିଁକି? ଶୁଣୁଛ ପ୍ରାର୍ଥନା କରିବା ପାଇଁ, ଆଉ କିଛି ନାହିଁ, ବାସ୍। ଯଦି କିଛି କେହି ଯଦି ଯଦି ପଚାରେ କାହିଁକି ଏତେ ଶୁଣାଉଛି, ଆମେ ଯାହା ଶୁଣୁଛେ ଯାହା କହୁଛେ କେବଳ ଭଗବାନଙ୍କୁ ପ୍ରାର୍ଥନା କରିବା, ଏଇ ପ୍ରେୟାର ମୁଡ଼ଟାକୁ ବଢ଼େଇବା, ଆଉ କିଛି ପାଇଁ। ଆମେ ଜୀବନ ସାରା ହରି କଥା କହିକି ଭଗବାନ ନ ଡାକି ପାରିଲେ କିଛି ମୋର ହରି କଥା ବି ମୋତେ କିଛି ସାହାଯ୍ୟ କରିବନି। ସମୟ ଭଗବାନ ପାଇଁ ଗଲା, କିନ୍ତୁ ମୁଁ ଯଦି ପ୍ରଭୁଙ୍କୁ ସେଥିରେ ନ ଡାକି ପାରିଲି ବିକଳ ହେଇକି, ମୋତେ ମୋ ହରି କଥା ବି ମୋତେ ସାହାଯ୍ୟ କରିବନି। ତୁମେ ଲକ୍ଷ ଲୋକ ମୋତେ ସମ୍ମାନ ଦେଲେ ମୋର କ'ଣ ଲାଭ ହବ? ମୁଁ ଯଦି ଗୁରୁଙ୍କ ବିଷୟରେ ବୈଷ୍ଣବ ବିଷୟରେ ହରିଙ୍କ ବିଷୟରେ କହିକି ମୁଁ ଯଦି ଗୁରୁଙ୍କୁ ନ ଡାକି ପାରିଲି, କୃଷ୍ଣ ନ ଡାକି ପାରିଲି, କିଛି ଆମେ ଶୁଣୁଛେ କହୁଛେ କେବଳ ଗୋଟିଏ ଜିନିଷ ପାଇଁ, ତାଙ୍କ ପ୍ରତି ବ୍ୟାକୁଳତା ବଢ଼ିବା ପାଇଁ, ପ୍ରାର୍ଥନା ଆସିବା ପାଇଁ। ଅଯଥା ଯଦି ପ୍ରାର୍ଥନା ମୋଠୁ ଆସୁନି, ସେ କିଛି ଲାଭ ହବନି। ଲାଭ ହବନି ମାନେ କିଛି ପୁଣ୍ୟ ପାଇବା, ପରିବର୍ତ୍ତନ କିଛି ଆସିବ। ଆଉ ସେଇ ଯେଉଁ ଅବସ୍ଥା, ଯେଉଁ ଅପରାଧର ଭାବନାଟା ସବୁବେଳେ ମନ ଭିତରେ ରହିବ, ସେତେବେଳେ ଗୋଟେ ସରଳ ପଥଟା ସରଳ, କିନ୍ତୁ ବୁଦ୍ଧି ହେଉଛି ଜଟିଳ। ଏତିକି ହେଲା ଆମର ପ୍ରୋବ୍ଲେମ। ଭକ୍ତି ପଥ ହେଲା ସରଳ ନା, ଆମ ବୁଦ୍ଧି ହେଲା ଜଟିଳ। କାହିଁକି ନା ବହୁତ ଭୌତିକ ବୁଦ୍ଧି ଯା ଭଗବାନ ଅର୍ଜୁନ କହିଲେ ନା, ବ୍ୟବସାୟତ୍ମକ ବୁଦ୍ଧି ନା, ବୁଦ୍ଧିଟା ଜଟିଳ। ଜଟିଳ ବୁଦ୍ଧି ଯେହେତୁ ସରଳ ପଥରେ ଚାଲିଲେ ଏଇଟା କଷ୍ଟ, ଜଟିଳ ବୁଦ୍ଧିରେ ସରଳ ପଥରେ ଚାଲିପାରିବନି। ଜଟିଳ ବୁଦ୍ଧିରେ କୋଉ କୋଉ ପଥରେ ଚାଲିବ? ଯାହାର ଜଟିଳ ବୁଦ୍ଧି ସେ ଜଟିଳ ପଥରେ ଚାଲିବ। ଦେଖ ତାକୁ ଗୋଟେ ଲୋକ ପଚାରିଦେବ ଯେ ସରଳ ଲୋକ, ତ ପଚାର ଆଜ୍ଞା ରାସ୍ତାଟା କୁଆଡ଼େ କି? ସେ ଡାଣ ପଳ। ସେ ସରଳ ଲୋକ ହେଇଥିଲେ କ'ଣ କହିବ? ସେ ଡାଣ ପଳେ। ଜଟିଳ ବୁଦ୍ଧି ଡାଣ ପଳେଇବି, ଡାଣ ପଳେଇଯିବି, କୁଆଡ଼େ ପଳେଇଯିବି, ଟିକେ ଯିବ ପୁଣି ଆଉ ଗୋଟେ ଲୋକ, ଏଇ ରାସ୍ତାରେ କୁଆଡ଼େ କି? ନା ସେଇଠୁ ଯାଇକି ସେଠି ଡାଣୁଛୁ, ଏ ସେ କହିଥିଲା ଡାଣୁ ଜାଣି, ଇଏ ବି କହୁଛି ଡାଣୁ ଜାଣି, ପୁଣି ସେ ଡାଣ ଗଲା ପରେ ଗାଡ଼ି ଅଟକି ରଖି, କାରଣ ତା ବୁଦ୍ଧିରେ ଜଟିଳ, ସେ ସରଳ ଗ୍ରହଣ କରୁନି। ତୁମେ ଜଟିଳ ବୁଦ୍ଧିମାନ, ତୁମେ ସବୁବେଳେ ଜଟିଳ ଜିନିଷଟା ଦେଖା, କିନ୍ତୁ ସବୁବେଳେ ମନେ ରଖିବା ଦରକାର ଭକ୍ତି ହେଉଛି ସରଳ। ଆମ ବୁଦ୍ଧିଟାକୁ ଆମେ ଜଟିଳ କରିବା ନାହିଁ, ପୁରା ସରଳରେ ଗ୍ରହଣ କରିବା, ତାର ସବୁ ପ୍ରୋବ୍ଲେମ। ଆମେ ଏତେ ଡିସ୍କସନ କରୁ ଯେ ଏତେ ଅନର୍ଥ, ଏତେ ଜିନିଷ ଫିଲୋସଫି, କେତେ ବଡ଼ ବଡ଼ ଦର୍ଶନ ରହିଛି, କିନ୍ତୁ ଗୋଟେ ଗୋଟେ ଛୋଟ ଜିନିଷରେ। ସେଥିପାଇଁ ସେ ଗୋଟିଏ କଥା କହିଲେ, ସରଳତା ହିଁ ବୈଷ୍ଣବତା। ବାସ୍, ତୁ ଏତେ ଏତେ ଆମକୁ ଷ୍ଟ୍ରଗଲିଂ କରିବାକୁ ପଡ଼ିବନି ଲାଇଫରେ, ଯେ ଆମେ ତାଙ୍କ ଉପରେ ସରଳରେ ବିଶ୍ୱାସ କରିଛେ। ହଁ, କୃଷ୍ଣ ଗୁରୁ କୃଷ୍ଣ ଅଛନ୍ତି, ମୋତେ ସେ ବଞ୍ଚେଇବେ, ତାଙ୍କ ଆଶ୍ରୟରେ ମୁଁ ରହିଛି। ଏଟାକୁ ସବୁବେଳେ ଏଇ ଭାବନାରେ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ। ସୁଖ ହଉ ଦୁଃଖ ହଉ, ମୋତେ କୃଷ୍ଣ ତାଙ୍କ ପାଖକୁ ନିଅନ୍ତୁ, ଗୁରୁଦେବ ଭକ୍ତି ଦିଅନ୍ତୁ ନ ଦିଅନ୍ତୁ, ମୁଁ ତାଙ୍କର ଆମର ଯେତିକି ଶକ୍ତି ରହିଛି ମୁଁ ସବୁ ବ୍ୟବହାର କରିବି ତାଙ୍କ ପାଇଁ ସର। ବାସ୍, କେତେବେଳେ ଆମେ ଯିବା, କ'ଣ କୃଷ୍ଣ ପାଇବା ନ ପାଇବା, ସେଇଟା କୃଷ୍ଣଙ୍କର। ମୁଁ ବଡ଼ ହେବି, ମୁଁ ଏଇଟା କରିବି, ମୁଁ ତା କରିବି, ଏସବୁ ଯୋଜନା, ଏସବୁ କିଛି କାମ ଦେବନି, କିଛି କାମ ଦେବନି। ଆଉ ଚ୍ୟାଲେଞ୍ଜେସ୍, ଫୁଲ୍ ଅଫ୍ ଚ୍ୟାଲେଞ୍ଜେସ୍, ପୁରା ଭଗବାନଙ୍କୁ ଏଇଟା ପ୍ରାର୍ଥନା କରିବାକୁ ପଡ଼ିବ। ଏଇଟା ପ୍ରାର୍ଥନାର ପଥ, ଏଇଟା ଯୋଜନାର ପଥ ନୁହେଁ। ଭୌତିକ ଜୀବନ ହେଉଛି ଯୋଜନାର ପଥ, ମେଟେରିଆଲ ଲାଇଫ୍ ମାନେ ଗୋଟେ ପ୍ଲାନ୍ ହେଲେ ହେଲେ ଛୁଆଗୁଡ଼ାଙ୍କୁ ପଚାରିଲେ ଛୁଆମାନଙ୍କୁ କ'ଣ କ'ଣ ହବ କିରେ, କ'ଣ ପାଠ ପଢ଼ୁଛ, କ'ଣ ହବ? ଇଞ୍ଜିନିୟର ହେବେ। ସେଭଳି ଯାଇଥିଲି, ଯେଉଁ ଭୋପାଳ ଯାଇଥିଲି, ଗୋଟେ ଛୁଆଟା ମୁଁ ବୁଝେଇ ପାରିଲି ନା, ତାକୁ ଗୋଟେ ଛୁଆଟା ବୁଝେଇ ପାରିତା। ତାପରେ ଡାକି ନଥିଲା ଘରକୁ ଜବରଦସ୍ତି, ଆଜ୍ଞା ଆସୁନି ମାନେ ଆଜ୍ଞା ମୁଁ ଯିବିନି ନା, ମୋର ଫ୍ଲାଇଟ୍ ଟାଇମ୍ ହେଇଯିବ, ମୁଁ ପଳେଇବି। ଆଉ ଜବରଦସ୍ତି ନେଲା ସେ ଛୁଆଟା, ସେ ଛୁଆଟା ଏତେ ବୁଦ୍ଧିଆ, ସେ ଗୋଟେ କ'ଣ ତିଆରି କରିଦେଉଛନ୍ତି ଆଜିକାଲି ସବୁ, କ'ଣ ତା ପାଣି ଦେଉଛି କ'ଣ, ସେଟା ଆଜିକାଲି ତିଆରି କରୁଛନ୍ତି ଭାରି, ଯେଉଁ ସାଇନ୍ସ ବୈଜ୍ଞାନିକ ମାନେ ଯେଉଁ ଛୁଆ ତିଆରି କରନ୍ତି ସବୁ, କ'ଣ ସବୁ ସେ ତିଆରି କରୁଛି, ସେ ଆଣିକି ଦେଉଛି ଏସବୁ କ'ଣ, ଏ ଉଡ଼େଇବା ଏଟା ସବୁ କ'ଣ କ'ଣ ସବୁ ତିଆରି କରୁଛି, ବହୁତ ଇଏ, ଆଉ ବହୁତ ଭଲ ପଡ଼ୁଛି ଛୋଟ ଛୁଆଟା। ତ ମୁଁ ହିନ୍ଦୀରେ ପଚାରିଲି, ତୁ କ'ଣ କ'ଣ କରୁଛୁ, କ'ଣ ପଢ଼ୁଛୁ, ଏହା କରୁଛୁ, ତୁ କ୍ୟା କରନା ତୁମେ? ସେ କହିଲେ ମୁଁ ଫରେନ୍ ଯିବି, ମୁଁ ଫରେନ୍ ଗୋଟେ ସାଇଣ୍ଟିଷ୍ଟ ହେବି। ମାନେ ତୁ ଗୋଟେ ବାପା, ତୁ ଫରେନ୍ କ'ଣ, ତୋ ବାପା ଭକ୍ତ, ତୁ ଭାରତର ଫରେନ୍ ଗୋଟେ ନାଇଁ, ବାପାକୁ ନେଇକି ପଳେଇବି ତାକୁ, ମୁଁ କେବେ କରି ତୁ ଫରେନ୍ ତୁ ଯିବୁନୁ, ସେ କେବେ ବି ଲାଷ୍ଟ ଆଇଲା ପାଇଁ ସେ କରେ ନା ନାଇଁ, ମୁଁ ଘରେ ଯାଉ ନା, ପିତାଜୀକୁ ସାଥ ମେଲେ ଯାଉଁ, ପିତାଜୀ ମାର ପାସ ହେଇରେ ଅଖିଲା କିଆ, ମୁଁ ତ କେବଳ କହୁଛି ତୁ ଭାରତର ନା, କାରଣ ମେଟେରିଆଲ ପ୍ଲାନ୍ ମାନେ ମେଟେରିଆଲ ଭୌତିକ ଜୀବନ ମାନେ ସେ ପ୍ରଥମ ଗୋଟେ ଯୋଜନା କରିଦେଲାଣି, ମୁଁ ମୋତେ ବିଦେଶ ଯିବାକୁ ପଡ଼ିବ, କାରଣ ମୋର ଏତେ ବୁଦ୍ଧି ଆସିଗଲାଣି। ଏହାର ଅପୋଜିଟ୍ ହେଉଛି ପରମାର୍ଥ ଜୀବନ। ପରମାର୍ଥ ଜୀବନ ମାନେ ପଶିଲ ମାନେ ଲଣ୍ଡା, ସେଥିପାଇଁ ହେଲା ଆଉ, ତ ବୁଦ୍ଧିକି ଲଣ୍ଡା ବି କରି ଛଡ଼ା ହେଲା ଏଠି। ଆଉ ଚୁଟିଟା ଲଣ୍ଡା ହେଇଗଲେ କ'ଣ ହବ, ମୁଣ୍ଡଟା ମୁଣ୍ଡଟା ଲଣ୍ଡା ହେଇଗଲେ କ'ଣ ହବ, ତ ବୁଦ୍ଧିଟାକୁ ଲଣ୍ଡା କର ଆଗେ, ମୋ ବୁଦ୍ଧି ଆଉ କିଛି ଏଠି ନାହିଁ, ବୁଦ୍ଧି ହେଲା ଏତିକି ଭଗବାନଙ୍କର ଆଶ୍ରୟ, ଗୁରୁ ବୈଷ୍ଣବ ଆଶ୍ରୟ ରହିବ, ଯାହା ସେ କରିବା ମୋତେ ମାରିଲେ ମାରିବ, ଅଧା ରାସ୍ତାରେ ଛାଡ଼ିଦେଲେ ଛାଡ଼ିଦେବେ, ଘରକୁ ପଠେଇଦେଲେ ପଠେଇଦେବେ, ବଞ୍ଚେଇଲେ ବଞ୍ଚେଇବେ, ବଡ଼ ସାଧୁ କରେଇଲେ କରେଇବେ, ବାସ ଆରାମସେ ତୁମ ଜୀବନ ଯିବ। ଆଉ ବୁଦ୍ଧିଆ ହେଲେ ଯୋଜନା ହେଲେ ଏଇଟା ଯୋଜନାର ପଥ ନୁହେଁ, ଇଏ ହେଉଛି ପ୍ରାର୍ଥନାର ପଥ। ଭୌତିକ ଜୀବନ ହେଉଛି ଦୁଇଟା, ଯୋଜନା କରିବେ ଜବରଦସ୍ତି ପ୍ରାର୍ଥନା କରିବେ, ଦେବା ଦେବୀ ଭଲ ମନ୍ଦ। ଆଉ କେବେ ଆଜିକାଲି ପ୍ରାର୍ଥନା ବି ନାହିଁ, ଖାଲି ଯୋଜନାର କଥା, ପରମାର୍ଥ ସେଟା ନାହିଁ। ସେ ନହେଲେ ଆମର ଅପରାଧ ନା ଅପରାଧ, ଯେମିତି ସୁଦର୍ଶନଙ୍କର ହେଲା, ଏସବୁ ଭଲ ନାହିଁ। ଏତେ ବଡ଼ ଫ୍ୟାସିଲିଟି ତାଙ୍କୁ ଦିଆହେଇଛି, ସ୍ୱର୍ଗରେ ସେ ବୁଲୁଛନ୍ତି, ବିମାନରେ ବୁଲୁଛନ୍ତି, କେଉଁ ବ୍ରାହ୍ମଣ ରୂପଟା ଖରାପ ହେଲା, ଆମର କ'ଣ ଦରକାର ତା ରୂପଟା ଖରାପ ତାକୁ ପରିହାସ କରିବା। ଏତେ ଭଗବାନଙ୍କର ଲୀଳା ହେବାର ଥିଲେ, ସେ କହିବେ କରୁଣାତ୍ମଭି, ସେ କରୁଣା କରିକି ସେମାନେ ମୋତେ ଅଭିଶାପ ଦେଇଛନ୍ତି। ଆଜିକାଲି କିଏ ତାକୁ ଅଭିଶାପ ଦେବୁ ଯେ ନା, ଆମେ କେଉଁ ଭଗବାନ ସେଇଭଳିଆ ସାଧୁକୁ ପାଇବେ, ସେ ଅଭିଶାପ ଦେଇଦେବି ଯେ ତୁମେ କୃଷ୍ଣକୁ ପାଇଯିବ, କିଛି ନାହିଁ, କୌଣସି ଆଉ କ୍ଷତି କିଛି ହେବନି, ଯେ କ'ଣ ଲାଭ କିଛି ହେବନି। ଠିକ୍ ଅଛି, ହରେ କୃଷ୍ଣ ଗ୍ରନ୍ଥର ଶ୍ରୀମଦ୍ ଭାଗବତଂ କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ।